श्रीमद्भागवतम दशम स्कंद 68 अध्याय श्लोक 34 तं प्रविष्टं स्त्रियो विख्या तं प्रविष्टं स्त्रियो विख्या नरवर्ज्यं विमोहितः नरवर्ज्यं विमोहितः मनसा बब्रिरे अभीष्टम् मनसा बब्रिरे अभीष्टम् पतिं दैवोपसादितम् पतिं दैवोपसादितम् तं प्रविष्टं स्त्रियो विख्या नरवर्ज्यं विमोहितः मनसा बब्रिरे अभीष्टम् पतिं दैवोपसादितम् तं प्रविष्टं स्त्रियो विख्या नरवर्ज्यं विमोहितः मनसा बब्रिरे अभीष्टम् पतिं दैवोपसादितम् तं प्रविष्टं स्त्रियो विख्या नरवर्ज्यं विमोहितः मनसा बब्रिरेऽभीष्टम् पतिं दैवोपसादितम् तं प्रविष्टं स्त्रियो विख्या नरवर्ज्यं विमोहितः मनसा बब्रिरे अभीष्टम् पतिं दैवोपसादितम् श्लोकानुवाद सर्वश्रेष्ठ पुरुष प्रवेश करिबा देखि रमणीगण विमोहिता होइ पड़िथिले दैवक्रमे उपनीत भगवान को ସେମାନଙ୍କର ପତି ରୂପେ ମନେ ମନେ ସେମାନେ ବରଣ କରିଥିଲେ ଆଉ କୃଷ୍ଣ ପ୍ରସ୍ତଭକ୍ତ ସହଜାନବୃନ୍ଦ ମାତୃବୃନ୍ଦ ଆପଣମାନଙ୍କ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି ଏ ଯେଉଁ ରହିଛନ୍ତି ପ୍ରାଗ ଜ୍ୟୋତିଷପୁର ସେଠିକାର ଘଟଣା ତେଣୁ ଭଗବାନ ଏଇଭଳି ଭାବରେ ଯେତେବେଳେ ମୂରକୁ ହତ୍ୟା କଲେ ଏବଂ ନରକକୁ ମଧ୍ୟ ହତ୍ୟା କଲେ ତାପରେ ଭୂମିଦେବୀ ଭଗବାନଙ୍କୁ ସ୍ତୁତି କଲେ 25-32 ଏ ସ୍ତୁତି ଆମେ ଶ୍ରବଣ କଲେ ବର୍ତ୍ତମାନ ଭଗବାନ ଏଇ ପ୍ରବେଶ କରୁଛନ୍ତି ଯେଉଁ 16,100 କନ୍ୟାଙ୍କୁ ବନ୍ଦୀ କରି ରଖିଥିଲେ ନରକାସୁର ବର୍ତ୍ତମାନ ଭଗବାନ ସେଇ ବନ୍ଦୀ ଘରେ ପ୍ରବେଶ କରୁଛନ୍ତି ବିରାଟ ହଲ୍ ହେଇଥିବ 16,100 କନ୍ୟା ରହିଛନ୍ତି ମାନେ ଛୋଟିଆ ଘର ହୋଇନଥିବ 16,000 ତେଣୁ କେତେ ବଡ଼ ଘର ହୋଇଥିବ ସେଇଟା ହିସାବ କରନ୍ତୁ ସେଇ ଅନୁସାରେ ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରବେଶ କରୁଛନ୍ତି ସେଇ ଗ୍ରୁପ ଘରେ ଯାହା ଆମେ ଗତକାଲି କହିଥିଲେ ତତ୍ର ରାଜ କନ୍ୟା କନ୍ୟାନାଂ ରାଜନ୍ୟ କନ୍ୟାନାଂ 60,000+ ଭୌମାହୃତାନାଂ ବିକ୍ରମ୍ୟ ରାଜଭ୍ୟୋଦ ଦୃଶେ ହରି ସେ କନ୍ୟାମାନଙ୍କୁ ସେ ଯେଉଁ ବନ୍ଦ କରି ରଖିଥିଲେ ସେଇଠି ଭଗବାନ ପ୍ରବେଶ କଲେ ସେଇ ହଲ୍ ସେ ହଲ୍ରେ ଭଗବାନ ପ୍ରବେଶ କଲେ ତେଣୁ ହରି ଆମେ ଗତକାଲି ଏଇ ଶ୍ଳୋକଟି ଆଲୋଚନା କରିଥିଲେ ହରି ସମସ୍ତଙ୍କ ମନକୁ ସେ ହରଣ କରୁଛନ୍ତି ଆଜି ଭଗବାନ ଯେତେବେଳେ ପ୍ରବେଶ କରୁଛନ୍ତି ସେଇ ହଲ୍ରେ ସେଇ ପ୍ରାସାଦ ସେ ଯେଉଁ ବିରାଟର ରହିଛି ହଲ୍ ପ୍ରବେଶ କରୁଛନ୍ତି ସେଇଠି ସେମାନେ କ'ଣ ହେଉଛି ନା ତଂ ପ୍ରବିଷ୍ଟମ ସ୍ତ୍ରୀ ଓ ବିକ୍ଷ ସେଇ ଯେଉଁ କନ୍ୟାମାନେ ସବୁ ରହିଛନ୍ତି ଭଗବାନ ପ୍ରବେଶ କରିବାର ଦେଖିଲେ ତଂ ପ୍ରବିଷ୍ଟମ ପ୍ରବେଶ କରୁଛନ୍ତି ଭଗବାନ ଚାହିଁଲେ ତାଙ୍କ ପାଖରେ ଆବିର୍ଭାବ ହୋଇପାରିଥାନ୍ତେ ଏ ଭଗବାନଙ୍କ ଲୀଳା ଭଗବାନ ମାନବୀ ଲୀଳା କରୁଛନ୍ତି, କିନ୍ତୁ ତଥାପି ତାଙ୍କର ଐଶ୍ୱର୍ଯ୍ୟ ରହିଛି, ତେଣୁ ଯେତେବେଳେ ସେ ପ୍ରବେଶ କରୁଛନ୍ତି, ଆସ୍ତେ ଆସ୍ତେ ପ୍ରବେଶ କରୁଛନ୍ତି, ପ୍ରବିଷ୍ଟମ୍ ସ୍ତ୍ରୀ ବିକ୍ଷ ସ୍ତ୍ରୀଙ୍କ 16,000 ସାମ୍ନାରେ ଯେଉଁମାନେ ଥିବେ, ପଛରେ ଯେଉଁମାନେ ଥିବେ, ସମସ୍ତେ ଦେଖୁଛନ୍ତି ସ୍ତ୍ରୀ ବିକ୍ଷ ତାଙ୍କୁ ଦେଖୁଛନ୍ତି, କିଭଳି ତାଙ୍କର ଦେଖୁଛନ୍ତି ଭଗବାନଙ୍କ ରୂପକୁ, ଭଗବାନଙ୍କୁ କିଭଳି ଦେଖୁଛନ୍ତି ସେମାନେ, ନରବର୍ଜ୍ୟମ ନରବର୍ଜ୍ୟ ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ନରୋତ୍ତମ ବା ନରବର୍ଜ୍ୟ ନରମାନଙ୍କ ଭିତରେ ଶ୍ରେଷ୍ଠ, ସବୁଥିରେ ଶ୍ରେଷ୍ଠ ସିଏ, କିନ୍ତୁ ବର୍ତ୍ତମାନ ସେ ଭଗବାନଙ୍କୁ ସେ ସବୁ ଜାଣନ୍ତି, ଆମର ଅନ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ସେମାନେ ସବୁ ପିଲାଦିନରୁ ଭଗବାନଙ୍କୁ ପତି ରୂପରେ ପାଇବା ପାଇଁ ତାଙ୍କର ମନସ୍ଥ କରିଥିଲେ, ଭଗବାନଙ୍କୁ ପତି ରୂପରେ କାରଣ ସେ ଭଗବାନଙ୍କ ଗୁଣ ସବୁ ଶୁଣିଥିଲେ, ସେମାନେ ଭଗବାନଙ୍କ ଭକ୍ତ, ତେଣୁ ପିଲାଦିନରୁ ସେମାନେ ତାଙ୍କର ଆଶା ପୋଷଣ କରିଥିଲେ, ଆମେ କୃଷ୍ଣଙ୍କୁ ଭଗବାନଙ୍କୁ ଆମ ପତି ରୂପରେ ପ୍ରାପ୍ତ ହେବୁ। ଆମେ ଶୁଣିଛେ ଭଗବାନଙ୍କର ବିଭିନ୍ନ ବିବାହ ଲୀଳା ଶୁଣିଛେ, ରୁକ୍ମିଣୀଙ୍କର ପ୍ରଥମେ ଶୁଣିଥିଲେ ଭଗବାନ କେମିତି ରୁକ୍ମିଣୀଙ୍କୁ ବିବାହ କରିଥିଲେ, ରୁକ୍ମିଣୀ ଗୋଟେ ପତ୍ର ଲେଖିଥିଲେ ଭଗବାନଙ୍କୁ, ତା ଦେହରେ ସେଥିରେ ସେ କହିଥିଲେ ସୁତ୍ୱା ଗୁଣାନ୍ ଭୁବନ ସୁନ୍ଦର, ଏଇ ବର୍ଣ୍ଣନା କରିଛନ୍ତି ସେଥିରେ, ଆପଣଙ୍କର ଗୁଣକୁ ଶୁଣିକରି ଭୁବନ ସୁନ୍ଦର ମୋର ମନ ମୋହିତ ହୋଇଯାଇଛି, ଏଇଭଳି ଭାବରେ ସେ ଯେଉଁ ପତ୍ର ଲେଖିଥିଲେ ସେଥିରେ ସେ ବର୍ଣ୍ଣନା କରାଯାଇଥିଲା, ଆମେ ସେଇଟା ଆଲୋଚନା କରିଥିଲେ, ତେଣୁ ଏମାନେ ସମସ୍ତେ ସେଇଭଳି ଭାବେ ପିଲାଦିନରୁ ଭଗବାନ ପତି ରୂପରେ ପାଇବା ପାଇଁ ଚାହିଁଛନ୍ତି, ଅଭୀଷ୍ଟ ଏଠି ରହିଛି ନା, ଅଭୀଷ୍ଟ ତାଙ୍କର ଇଚ୍ଛା ରହିଛି, ଇଷ୍ଟ ଇଷ୍ଟ ବା ଇଚ୍ଛା ସେଠି ଚାହିଁଛନ୍ତି, ଅଭୀଷ୍ଟ ମନଭୀଷ୍ଟମ୍ ବୋଲି କୁହାଯାଉଛି ନା, ମନଭୀଷ୍ଟମ୍ ସ୍ଥାପିତ ଜୈନ ଭୂତଳେ ଯେମି କହୁଛୁ ନା, ଆମର ଅଭୀଷ୍ଟ ଆମର ଯାହା ଇଚ୍ଛା ସବୁ ରହିଛି ସେଇଟାକୁ କେମିତି ପୂରଣ ହେଉଛି, ଭଗବାନ ପୂରଣ କରନ୍ତି, ଏକ ବହୁନାମ ଯେ ବିଦଧାତି କାମାନ, ଉପନିଷଦରେ ବର୍ଣ୍ଣନା କରାଯାଇଛି ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, କିନ୍ତୁ ଆମକୁ ବହୁ ବଚନରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ଏକ ବଚନରେ ବର୍ଣ୍ଣନା କରାଯାଇଛି, ନିତ୍ୟ ନିତ୍ୟାନାମ ଚେତନଶ୍ଚେତନ ନାମ, ଏବଂ ଆମ ଚେତନଶୀଳ ଭଗବାନ ମଧ୍ୟ ଚେତନଶୀଳ, କିନ୍ତୁ ଭଗବାନଙ୍କୁ ଏକ ବଚନରେ ବର୍ଣ୍ଣନା କରାଯାଇଛି, ଆମକୁ ବହୁ ବଚନରେ କୁହାଯାଇଛି, କିନ୍ତୁ ତଫାତ୍ ହେଉଛି କ'ଣ, ଯଦିଓ ଭଗବାନ ଆଉ ଜୀବ ଭିତରେ ସାମଞ୍ଜସ୍ୟ ରହିଛି, ଅଭେଦ ଭେଦ ନାହିଁ, କିନ୍ତୁ ତଥାପି ଭେଦ ରହିଛି, ସେ ଭେଦ କ'ଣ ନା, ଏକ ବହୁନାମ ଯେଉଁ ବିଦଧାତି କାମା, ଭଗବାନ ଏକ ଆଉ ଜୀବ ହେଉଛନ୍ତି ଅନେକ, ବହୁନାମ ଯାହାଙ୍କର ଯାହା କାମନା ରହିଛି ଭଗବାନ ପୂରଣ କରନ୍ତି ସେଇଟାକୁ, ତେଣୁ ଇଂରାଜୀରେ ଗୋଟେ ପ୍ରୋଭର୍ବ ରହିଛି ଯେ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍, ସବୁକିଛି ଯାହାର ଯାହା ସବୁ ଭୌତିକ ଜଗତରେ ଯାହା ସବୁ ହେଉଛି ଭଗବାନଙ୍କ ଇଚ୍ଛାରେ ସେ ହେଉଛି, ଭଗବାନ ସେ ପ୍ରଦାନ କରୁଛନ୍ତି, କିଏ ଆଉ ଦେଇପାରିବ, ଭଗବାନ ଯଦି ପ୍ରଦାନ ବନ୍ଦ କରିଦେବେ କିଏ ଆଉ ଦେଇପାରିବ, ଅଲ୍ଟରନେଟିଭ୍ କିଛି ଅଛି ଭଗବାନଙ୍କର, ଭଗବାନଙ୍କର ଆମେ ଭଗବାନଙ୍କ ପ୍ରଦତ୍ତ ସବୁକିଛିକୁ ଭୋଗ କରିକିରି ଉପଭୋଗ କରିକିରି ବହୁତ ବହୁତ ଜୋରରେ ଘୋଷଣା କରୁଛୁ, ବହୁତ ବଡ଼ ଆକାରରେ ଘୋଷଣା କରୁଛୁ, କେଉଁ ଭଗବାନ କେହି ନାହାନ୍ତି, ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସେଇ ମହାରାଜ କହନ୍ତି ଯଦି ଭଗବାନ କହିବେ ସବୁ ମୋର ପଦାର୍ଥ ଯାହା ସବୁ ରହିଛି ସବୁ ବନ୍ଦ କରିଦେବି, ମୁଁ ତୁମକୁ ଦେବି ନାହିଁ, ତୁମେ କେମିତି ଚଳୁଛ ଚଳ, ସେତେବେଳେ କ'ଣ କରିବା ଆମେ, ଭଗବାନ ଅବଶ୍ୟ ସେ କରିବେ ନାହିଁ, କିନ୍ତୁ ଭଗବାନ ସମସ୍ତଙ୍କର ଆବଶ୍ୟକତା ସେ ପୂରଣ କରୁଛନ୍ତି, ଏକ ବହୁନାମ ଯେ ବିଧାତି କାମାନ, ତେଣୁ ବିଶେଷ ଭାବରେ ଯେଉଁମାନଙ୍କର ଭୌତିକ ଆବଶ୍ୟକତା ରହିଛି ଭୌତିକ ଇଚ୍ଛା ରହିଛି ଭଗବାନ ସେସବୁ ପ୍ରଦାନ କରୁଛନ୍ତି, ଆଉ ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ତାଙ୍କ କଥା କ'ଣ କହିବା, ଭଗବାନ ତାଙ୍କୁ ତାଙ୍କ ପ୍ରତି ପ୍ରୀତ ହୋଇଯିବେ, ଅନ୍ୟମାନଙ୍କ ପ୍ରତି ଭଗବାନ ପ୍ରୀତ ହୋଇନାହାନ୍ତି, ଅନ୍ୟମାନେ ଯେଉଁମାନେ ଭଗବାନଙ୍କୁ ଭୁଲିକିରି ଭୌତିକ କାମନା ସବୁ କରୁଛନ୍ତି, ଯଦିଓ ଭଗବାନ ସେସବୁ କାମନାକୁ ପୂରଣ କରୁଛନ୍ତି, କିନ୍ତୁ ସେଥିରେ ଭଗବାନ ପ୍ରୀତ ହୁଅନ୍ତି ନାହିଁ, କିନ୍ତୁ ଜଣେ ଯେତେବେଳେ ଚାହାନ୍ତି ଭଗବାନଙ୍କ ସେବାରେ ନିଯୁକ୍ତ, ଭଗବାନ ଚାହାନ୍ତି ସେଇଟା ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ହୁଅନ୍ତୁ, କାରଣ ଏଇଟା ହେଉଛି ଆମର ଯେଉଁ ରହିଛି କନଷ୍ଟିଟ୍ୟୁସନାଲ ପୋଜିସନ, ଆମର ସ୍ୱଭାବ ହେଉଛି ସେଇଟା, ଆମର ଆମର ଧର୍ମ ହେଉଛି ସେଇଟା, ସବି ପୁଂସାଂ ପର ଧର୍ମ, ଇଏ ହେଉଛି ଆମର ଧର୍ମ। ଯେ ଭକ୍ତିର ଅଧ୍ୟକ୍ଷ ଯେ ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା ଏଇଟା ହେଉଛି ପ୍ରକୃତ ଧର୍ମ ଆମର। କିନ୍ତୁ ଏ ଧର୍ମକୁ ଭୁଲି ଯାଇକରି ଆମେ ସବୁ ବିଭିନ୍ନ ପ୍ରକାର ଧର୍ମ ସବୁ ତିଆରି କରିଛେ, ସୃଷ୍ଟି କରିଛେ, ବହୁତ ପ୍ରକାର ଧର୍ମ ଭାଗବତ ସପ୍ତମ ସ୍କନ୍ଧରେ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ଧର୍ମ। ବିଧର୍ମ ପରଧର୍ମସ୍ୟ ଆଭାସ ଉପମା ଛଳ, ଅଧର୍ମ ଶାଖା ପଞ୍ଚମା ଧର୍ମଜ୍ଞ ଅଧର୍ମ ବିତ୍ୟଜେତ। ନାରଦ ମୁନି ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଧର୍ମ ବିଷୟରେ, ଯୁଧିଷ୍ଠିର ମହାରାଜ ଧର୍ମରାଜ ସେସବୁ ଧର୍ମ ତତ୍ତ୍ୱକୁ ଜାଣନ୍ତି, ତଥାପି ନାରଦ ମୁନିଙ୍କୁ ପଚାରୁଛନ୍ତି ଧର୍ମ ବିଷୟରେ। ତେଣୁ ସପ୍ତମ ସ୍କନ୍ଧ 11-15 ଏ 5 ଅଧ୍ୟାୟରେ ଧର୍ମ ବିଷୟରେ ଭଗବାନ ନାରଦ ମୁନି ବର୍ଣ୍ଣନା କରିକି ଅନ୍ତିମରେ ଏ କଥା କହୁଛନ୍ତି, ଏ ଅଧର୍ମକୁ ଲୋକମାନେ ଭାବନ୍ତି ଧର୍ମ, କ'ଣ ନା ବିଧର୍ମ, ବିଧର୍ମ ପରଧର୍ମସ୍ୟ ଆଭାସ ଉପମା ଛଳ, ଅଧର୍ମ ଶାଖା ପଞ୍ଚମା ଧର୍ମଜ୍ଞ ଅଧର୍ମ ବି ତ୍ୟଜେତ। ତେଣୁ ଯେଉଁମାନେ ଧର୍ମଜ୍ଞ ସେମାନେ ଏଇଟାକୁ ଅଧର୍ମ ଜାଣିକରି ଏଇଟାକୁ ତ୍ୟାଗ କରିବେ। ଭଗବାନ ଯେତେବେଳେ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକ ଶରଣ ବ୍ରଜ, ଆଉ ସେଠି ଆଉ କେଉଁଠି ପ୍ରଶ୍ନ ଉଠିବ ଅଧର୍ମକୁ ତ୍ୟାଗ କରିବା ନା ନାହିଁ। ଭଗବାନ କହୁ ସବୁ ଧର୍ମକୁ ତ୍ୟାଗ କରିବା ପାଇଁ, ଏସବୁ ଅଧର୍ମ ଆ କଥା କ'ଣ କହିବା। ତେଣୁ ଇଏ ହେଉଛି ପ୍ରକୃତ ଧର୍ମ ହେଉଛି ସେଇଟା, ଯେ ଆମେ ଭଗବାନଙ୍କ ସହିତ ଭଗବାନଙ୍କୁ ଭକ୍ତି କରିବା, ସେଇ ପୁଂସାଙ୍ଗ ପର ଧର୍ମ ଯତ ଭକ୍ତିର ଦୁଃଖ ଯେ ଭଗବାନ ଭକ୍ତି କଲେ ସେଇଟା ହେଉଛି ପ୍ରକୃତ ଧର୍ମ। ଆଜି ଏମାନେ ଯେଉଁ ରାଜକନିକା ରାଜାଙ୍କର କନ୍ୟାମାନେ ବା ଅସୁରମାନଙ୍କର ମଧ୍ୟ କନ୍ୟାମାନେ ରହିଛନ୍ତି, ଏବଂ ଋଷିମାନଙ୍କର ମୁନି ଋଷି ସବୁ ବହୁତ ବିଶ୍ୱର ସମସ୍ତ ସ୍ଥାନରୁ ସେମାନେ ସବୁ ଆସିଥିଲେ। କନ୍ୟାମାନଙ୍କର ପିଲାଦିନରୁ ତାଙ୍କର ଅଭୀଷ୍ଟ ଥିଲା ଭଗବାନଙ୍କୁ ପ୍ରାପ୍ତ ହେବା, ପତି ରୂପରେ ପ୍ରାପ୍ତ ହେବା ପାଇଁ, କାହାର କେଉଁଭଳି ଭାବରେ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ। ଆମେ ଆଜି ସକାଳେ ଶୁଣୁଛେ ଭକ୍ତିର ସାମନ୍ତ ସିନ୍ଧୁ ଭକ୍ତିମାତା ସିନ୍ଧୁର ବର୍ତ୍ତମାନ ଯେଉଁ ରହିଛି ଉତ୍ତର ବିଭାଗ ଚାଲିଛନ୍ତି, ଉତ୍ତର ବିଭାଗରେ ଗୌଣ ରସ ବିଷୟରେ କୁହାଯାଉଛି। ଗୌଣ ରସ ମୁଖ୍ୟ ରସ ହେଉଛି 5, ଭଗବାନ ସହିତ ଭକ୍ତମାନେ ଏଇ 5 ରସରେ ସମ୍ବନ୍ଧିତ ହୋଇଥାନ୍ତି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ସବୁ ରସର ଆଧାର ହେଉଛନ୍ତି ଭଗବାନ ରସ ଭାଇ ସ ବୋଲି କୁହାଯାଇଛି। ଆମର ଯେଉଁ ରହିଛି ବେଦାନ୍ତ ସୂତ୍ରରେ ଭଗବାନ କୁହାଯାଏ ରସ ଭାଇ ସ, ସିଏ ହେଉଛନ୍ତି ସବୁ ରସର ଆଧାର। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭଗବାନଙ୍କ ସହିତ 5 ମୁଖ୍ୟ ରସରେ ସମ୍ବନ୍ଧିତ ହୋଇଥାନ୍ତି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ଏଇ ଯେଉଁ ରାଜକନ୍ୟାମାନେ ବା ଏଇ ଯେଉଁ କନ୍ୟାମାନେ ସବୁ ରହିଛନ୍ତି ଏମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ। ତେଣୁ ପିଲାଦିନରୁ ସେ ଭଗବାନଙ୍କ ବିଷୟରେ ଯେତେବେଳେ ଶ୍ରବଣ କରିଛନ୍ତି ସେତେବେଳେ ସେ ଚାହୁଁଛନ୍ତି ତାଙ୍କୁ ପତି ରୂପରେ ପାଇବା ପାଇଁ, ଛୋଟ ପିଲା ହେଲେ ମଧ୍ୟ ପତି ରୂପରେ ତାଙ୍କୁ ପାଇବା ପାଇଁ ଚାହୁଁଛନ୍ତି। ଆଜି ଯେତେବେଳେ ତାଙ୍କୁ ଦେଖିଲେ ବର୍ତ୍ତମାନ ଭଗବାନଙ୍କୁ ଦର୍ଶନ କଲେ, ତାଙ୍କ ପ୍ରବିଷ୍ଟମ ସ୍ତ୍ରୀ ଅବିକ୍ଷ, ସ୍ତ୍ରୀ ଲୋକମାନେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ କିଭଳି ତାକୁ ତାଙ୍କ ଦେଖାଯାଉଛି ବା ଏଇ ଅନୁଭବ କରୁଛନ୍ତି ସେମାନେ, ନରବର୍ଜ୍ୟଂ ମନୁଷ୍ୟମାନଙ୍କୁ ଶ୍ରେଷ୍ଠ, ଏ ପର୍ଯ୍ୟନ୍ତ ସେମାନେ ବହୁତ ମନୁଷ୍ୟମାନଙ୍କୁ ଦେଖିଥିବେ, ରାଜକନିକା ରାଜକନ୍ୟା ଏମାନେ ସବୁ ମୁନି ଋଷି ଏମାନଙ୍କର ସବୁ ବହୁତ ଶ୍ରେଷ୍ଠ କନ୍ୟା, ସେମାନେ ସବୁ ବହୁତ ଲୋକଙ୍କୁ ସେମାନେ ଦେଖିଥିବେ, ବହୁତ ଲୋକଙ୍କୁ ଦେଖିଥିବେ, ଶୁଣିଥିବେ, ପଢ଼ିଥିବେ, ଜାଣିଥିବେ, ଏସବୁ କରିଥିବେ। କିନ୍ତୁ ଭଗବାନଙ୍କୁ ଯେତେବେଳେ ଦେଖୁଛନ୍ତି ତାଙ୍କର ଏ ଅନୁଭବ ହେଉଛି, ଇଏ ହେଉଛି ନରବର୍ଜ୍ୟ, ଇଏ ହେଉଛି ମନୁଷ୍ୟମାନଙ୍କୁ ତୁ ଶ୍ରେଷ୍ଠ, ତାଙ୍କ ଉପରେ ଆଉ କେହି ନାହାନ୍ତି, ଏଇଭଳି ଭାବରେ ତାଙ୍କ ମନୋଭାବ ହେଉଛି ବା ତାଙ୍କର ଏଇ ଚିନ୍ତାଧାରା ଆସୁଛି, ନରବର୍ଜ୍ୟ ମନୁଷ୍ୟମାନଙ୍କୁ ତୁ ଶ୍ରେଷ୍ଠ। ଏକଥା ମଧ୍ୟ ଅନ୍ୟ ଶାସ୍ତ୍ରରେ ମଧ୍ୟ ପୂର୍ଣ୍ଣ ବର୍ଣ୍ଣନା କରାଯାଇଛି ଯେ ସିଏ ହେଉଛନ୍ତି କ'ଣ ନା ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ତାଙ୍କ ଉପର କଥା କ'ଣ କହିବା। ଏକଥା ଗୋଟେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ହେଉଛନ୍ତି କିଭଳି ନା ନ ତସ କାର୍ଯ୍ୟଂ କାରଣଂଚ ବିଦ୍ୟତେ ନ ତସ ସମସ୍ୟା ଅବଧିକୋଶ ଦୃଶ୍ୟତେ କ'ଣ ପରାଶ ଶକ୍ତି ବିବିଧୈବ ଶ୍ରୀୟତେ ସ୍ୱାଭାବିକୀ ଜ୍ଞାନ ବଳ କ୍ରିୟାଚ। ଭଗବାନ ଏଭଳି ବସ୍ତୁ ବା ଭଗବାନ ଏଭଳି ବ୍ୟକ୍ତି ତାଙ୍କର କୌଣସି କାର୍ଯ୍ୟ ବା କାରଣ କିଛି ନାହିଁ। ଆମେ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସବୁ କାର୍ଯ୍ୟର ଗୋଟେ କାରଣ ରହିଛି, ସବୁ କାର୍ଯ୍ୟର କାରଣ ରହିଛି। ଏ ଭୌତିକ ଜଗତ କାର୍ଯ୍ୟ କାରଣର ସମାହାର, କିନ୍ତୁ ଭଗବାନଙ୍କର କିଛି କାର୍ଯ୍ୟ ନାହିଁ କି କାରଣ ନାହିଁ। ଏବଂ ନ ତତ ସମସ୍ୟା ଅଧିକଶ ଦିଶ୍ୟତେ, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ପରାଶ ଶକ୍ତି ବିବିଧୈବ ଶ୍ରୀୟତେ, ଭଗବାନଙ୍କର ଏତେ ଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି, ଏବଂ ଏ ଶକ୍ତି ସବୁ ସ୍ୱାଭାବିକ। ସ୍ୱାଭାବିକ କହିଲେ ସେ ଶକ୍ତି ପ୍ରାପ୍ତ ହେବା ପାଇଁ ତାଙ୍କୁ ପରିଶ୍ରମ କରିବାକୁ ପଡ଼ୁନାହିଁ ବା ଚେଷ୍ଟା କରିବାକୁ ପଡ଼ୁନାହିଁ, ସ୍ୱାଭାବିକ ମନକୁ ମନ ସେ ଶକ୍ତି ସବୁ ପ୍ରାପ୍ତ ହେଉଛନ୍ତି। ଯଦିଓ ଅନେକ ତାଙ୍କର ଶକ୍ତି ରହିଛି, କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଜ୍ଞାନ ବଳ, ଗୋଟେ ହେଉଛି କ୍ରିୟା, ଗୋଟେ ହେଉଛି ତାଙ୍କର ଜ୍ଞାନ, ତାଙ୍କର ବଳ, ତାଙ୍କର ଷ୍ଟ୍ରେଙ୍ଥ। ଆଜି ଦେଖୁଛନ୍ତି ସେମାନେ ଶୁଣିଲେ ତାଙ୍କର ବଳ କେତେ, ମୂର ଅସୁରକୁ ହତ୍ୟା କଲେ ଭଗବାନ, ମଧୁମୂର ନରକ ବିନାଶ ନହେ, ଭଗବାନ କଥା ସବୁ ଶୁଣିଥିଲେ ସେମାନେ। ସେଇଥିପାଇଁ ତାଙ୍କୁ ପତି ରୂପରେ ବରଣ କରିବା ପାଇଁ ଚାହିଁଥିଲେ, ପତି ରୂପରେ ପ୍ରାପ୍ତ ହେବା ପାଇଁ ଚାହିଁଥିଲେ, ମନଭୀଷ୍ଟ ଥିଲା ତାଙ୍କର। ଆଉ ଆଜି ଶୁଣୁଛନ୍ତି କିଭଳି ଭାବରେ ମୂରକୁ ହତ୍ୟା କଲେ ଭଗବାନ, ଏବଂ ଖୁବ୍ ତାପରେ ପରେ ନରକକୁ ମଧ୍ୟ ହତ୍ୟା କଲେ ଭଗବାନ। ଯାହା ଶୁଣିଥିଲେ ଆଜି ତାହା ଦେଖିଲେ ବା ଜାଣି ବର୍ତ୍ତମାନ ଘଟଣାଟି ହୋଇଗଲା, ଲେଟେଷ୍ଟ ନ୍ୟୁଜ୍, ସେଇଟା ଲେଟେଷ୍ଟ ନ୍ୟୁଜ୍ ତାଙ୍କ ପାଇଁ ଥିଲା, ଲେଟେଷ୍ଟ ନ୍ୟୁଜ୍। ଯେଉଁ ଭଗବାନ ଯେଉଁ କରୁଥିଲେ ଅତୀତରେ କରିଥିଲେ, ଏବେ କେହି ଭଗବାନ ନାହାନ୍ତି, କେତେଜଣ ମଧ୍ୟ କହନ୍ତି ଏତେ ଅତୀତରେ ହୋଇଥିଲା, ଭଗବାନ ବର୍ତ୍ତମାନ ନାହାନ୍ତି, କିନ୍ତୁ ସେ ଦେଖୁଛନ୍ତି ସାଙ୍ଗେ ସାଙ୍ଗେ ଘଟଣା, ଲେଟେଷ୍ଟ ନ୍ୟୁଜ୍ ଏଇଟା, ମୂରକୁ ହତ୍ୟା କଲେ ଏବଂ ନରକକୁ ମଧ୍ୟ ହତ୍ୟା କଲେ ଭଗବାନ। ଆଉ ସେହି ବ୍ୟକ୍ତିଙ୍କୁ ଦେଖୁଛନ୍ତି ଲାଗୁଛି ନରବର୍ଜ୍ୟ, ମନୁଷ୍ୟ ମହାନକୁ ଏତେ ଶ୍ରେଷ୍ଠ, ବହୁତ ମନୁଷ୍ୟକୁ ସେ ଦେଖିଛନ୍ତି, ସେମାନେ ଦେଖିଥିବେ, କିନ୍ତୁ କୃଷ୍ଣଙ୍କ ସହିତ କେହି ସମାନ ନୁହନ୍ତି। ଏଇ ନରବର୍ଜ୍ୟ ମନୁଷ୍ୟ ମହାନକୁ ତ ଶ୍ରେଷ୍ଠ। ଆମର ଯେଉଁ ରହିଛି କମ୍ପାରିଜନ କରାଯାଏ, ଯେଉଁ କ'ଣ ଯେଉଁ ଯେତେବେଳେ ଦୁଇ ଜଣ ବା ଅଧିକ ଜଣଙ୍କ ସହିତ ଯେତେବେଳେ ତୁଳନା କରାଯାଏ, କମ୍ପାରିଜନ ଯେଉଁ କରାଯାଏ, ସେଥିରେ ତିନି ପ୍ରକାର ସ୍ତର ରହିଛି, ପଜିଟିଭ, କମ୍ପାରେଟିଭ, ସୁପରଲେଟିଭ। କ'ଣ ଯେମିତି ରହିଛି ଗୁଡ୍, ବେଟର୍, ବେଷ୍ଟ ରହିଛି, ସେଇଭଳି ଭାବରେ ଭଗବାନଙ୍କ ସହିତ ସେମାନେ ଆଉ କାହାକୁ ଚିନ୍ତା କରିପାରନ୍ତି, ଆଉ କିଏ ତାଙ୍କ ସହିତ ସମାନ ହୋଇପାରିବ, ମନୁଷ୍ୟମାନେ ବି ତ ଶ୍ରେଷ୍ଠ। ଏହିଭଳି ଭାବରେ ତାଙ୍କର ଧାରଣା ହେଉଛି ନରବର୍ଜ୍ୟଂ ବିମୋହିତା। ଯେତେବେଳେ ଦେଖିଥିଲେ ଭଗବାନଙ୍କ ରୂପକୁ, ସେତେବେଳେ ସେମାନେ ଖାଲି ମୋହିତ ହେଲେ ନାହିଁ, ବିଶେଷ ଭାବରେ ମୋହିତ ହୋଇଗଲେ, ଅଲମୋଷ୍ଟ ମୂର୍ଚ୍ଛା ହେଲା ଭଳି ହେଇଗଲେ ତାଙ୍କର। ଏତେ ସୌନ୍ଦର୍ଯ୍ୟ ରହିଛି, ଏତେ ସୌନ୍ଦର୍ଯ୍ୟ ଜୀବନରେ ଚିନ୍ତା କରିଛନ୍ତି, ପିଲାଦିନରୁ ଚିନ୍ତା କରିଛନ୍ତି କୃଷ୍ଣଙ୍କୁ ପତି ରୂପରେ ପ୍ରାପ୍ତ ହେବା ପାଇଁ, ଆଜି ତାଙ୍କୁ ଦେଖୁଛନ୍ତି, ଏତେ ସୌନ୍ଦର୍ଯ୍ୟ ରହିଛି। ତାଙ୍କୁ ବି ସେ ଶୁଣିଥିଲେ, ତାଙ୍କର ପ୍ରଥମ ଥର ପାଇଁ ଭଗବାନଙ୍କୁ ଦର୍ଶନ କଲେ ସେମାନେ। ଭଗବାନଙ୍କୁ ଯେତେବେଳେ ଦର୍ଶନ କରୁଛନ୍ତି, ତାଙ୍କର ମନୋଭାବ ହେଉଛି ଏଇଭଳି ଭାବ, ନରବର୍ଜ୍ୟଂ ମନୁଷ୍ୟ ମହାନଙ୍କୁ ଏତେ ଶ୍ରେଷ୍ଠ, ଏବଂ ବିମୋହିତା ଦେଖିକରି ସେମାନେ ବିଶେଷ ଭାବରେ ମୋହିତ ହୋଇଗଲେ। ଏତେ ସୌନ୍ଦର୍ଯ୍ୟ ରହିଛି, ଏତେ ଗୁଣ ସବୁ ଯାହା ଶୁଣିଥିଲେ ଆଜି ଦେଖିକରି ସେସବୁ ଅନୁଭବ କରୁଛନ୍ତି, ଏଭଳି ଭାବରେ ତାଙ୍କର ଶକ୍ତି ରହିଛି। ଏବଂ ମନସା ବବ୍ରରେ ଅଭିଷ୍ଟମ୍, ମନସା ତାଙ୍କ ମନରେ ଯେତେବେଳେ ଭଗବାନ ଦେଖୁଛନ୍ତି କ'ଣ ଚିନ୍ତା କରୁଛନ୍ତି, ଭଗବାନଙ୍କୁ ଦେଖିକରି କ'ଣ ଚିନ୍ତା କରୁଛନ୍ତି, ମନସା ବବ୍ରିରେ, ବବ୍ରିରେ କହିଲେ ତାଙ୍କୁ ପାଇବା ପାଇଁ ଚାହୁଁଛନ୍ତି ମନସା ମନରେ। ସବୁ କାର୍ଯ୍ୟ ଯେଉଁ ହେଉଛି ସବୁ ସୂକ୍ଷ୍ମରୁ ସ୍ଥୂଳ ରୂପରେ କାର୍ଯ୍ୟ ହେଉଛି। ଆମର ଯେଉଁ କାର୍ଯ୍ୟ ସବୁ କରୁଛେ ତିନି ପ୍ରକାର କାର୍ଯ୍ୟ ରହିଛି, ଗୋଟେ ହେଉଛି ମାନସିକ, ଗୋଟେ ହେଉଛି ବାଚିକ, ଗୋଟେ ହେଉଛି ଶାରୀରିକ। ଏ କଥା ମଧ୍ୟ କୁହାଯାଇଛି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଯେଉଁ ରହିଛି, ପଞ୍ଚିତାନି ମହାବାହୋ କାରଣାନି ନିବଦମେ ସାଂଖ୍ୟେ କୃତାନି ପୁକ୍ତାନି ଶୁଦ୍ଧେ ସର୍ବକର୍ମଣାମ ଶାରୀରଂ ବାଂ ମନୋବୀର୍ଯ୍ୟତ କର୍ମ ପ୍ରାରବତ ନର। ଶରୀର ଦ୍ୱାରା କାର୍ଯ୍ୟ କରାଯାଉଛି, ମନ ଦ୍ୱାରା କାର୍ଯ୍ୟ କରାଯାଉଛି, ବଚନ ଦ୍ୱାରା ମଧ୍ୟ କଥା କହିବାଟା ମଧ୍ୟ ଗୋଟେ କାର୍ଯ୍ୟ। ଏହିଭଳି ଭାବରେ ତିନି ପ୍ରକାର କାର୍ଯ୍ୟ କରାଯାଉଛି, ସମସ୍ତେ ତିନି ପ୍ରକାର କାର୍ଯ୍ୟ କରୁଛନ୍ତି। ସେଇଥିପାଇଁ କୁହାଯାଏ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଜାମିଳର ମୃତ୍ୟୁ ସମୟରେ ବା 88 ବର୍ଷ ବୟସ ଯେତେବେଳେ ତାକୁ ହୋଇଯାଇଥିଲା ସେହି ସମୟରେ ତିନି ଜଣ ଯମଦୂତ ଆସିଥିଲେ। କାରଣ ତିନି ପ୍ରକାର ସେ କାର୍ଯ୍ୟ କରୁଥିଲା, ଶାରୀରିକ କାର୍ଯ୍ୟ, ମାନସିକ କାର୍ଯ୍ୟ, ବାଚିକ କାର୍ଯ୍ୟ, ତିନି ପ୍ରକାର କାର୍ଯ୍ୟର ତା'ର ରହିଛି, ତା'ର ଫଳ ମଧ୍ୟ ରହିଛି, କାର୍ଯ୍ୟର ଫଳ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସେ ଅନୁସାରେ ଫଳ ମଧ୍ୟ ଦିଆଯିବ। ଇଏ ତିନି ପ୍ରକାର ପାପ କାର୍ଯ୍ୟ କରୁଥିଲା, କାୟିକ, ବାଚିକ ଏବଂ ମାନସିକ, ତିନି ପ୍ରକାର ଭାବରେ ପାପ କାର୍ଯ୍ୟ କରୁଥିଲା, ବହୁତ ବଡ଼ ତା'ର ଲିଷ୍ଟ ହୋଇଥିଲା। ବାଚିକ ପାପ ଏସବୁ ରହିଛି, ତା ପାଇଁ ମଧ୍ୟ ଫଳ ରହିଛି, ତ ଦଣ୍ଡ ରହିଛି। ଶାରୀରିକଟା ଯେଉଁ କଳିଯୁଗରେ ଏଇଟା ଗୋଟେ ରହିଛି, କଳିଯୁଗରେ କଳିଯୁଗର ଭଲ ଗୁଣ ଭିତରେ ବହୁତ ଗୁଣ ରହିଛି, ଖରାପ ଗୁଣ ରହିଛି କଳିଯୁଗରେ, ଦୋଷ। କଳିଯୁଗର ଦୋଷ ଯଦି ବର୍ଣ୍ଣନା କରାଯିବ ତାହେଲେ ସମୁଦ୍ର ଭଳି ରହିଛି। ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧ 16-17 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ କିଭଳି କଳିକୁ ସ୍ଥାନ ଦେଲେ, କଳିକୁ ସ୍ଥାନ ଦେଲେ, ଭାଗବତ ପ୍ରଥମ ସ୍କନ୍ଧ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅଭ୍ୟର୍ଥିତା ତଥା ତସ୍ମୈ ସ୍ଥାନାନି କଳେ ଦଦୌ ଦିୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଧର୍ମଶତୁର୍ବିଧା। କଳିଯୁଗୁ ସ୍ଥାନ ଦେଲେ, କଳି କ'ଣ କରୁଥିଲା ନା, କଳି ଯେଉଁ ରହିଛନ୍ତି ଗୋମିଥୁନଙ୍କୁ ପ୍ରହାର କରୁଥିଲା। ବର୍ତ୍ତମାନ ଅବସ୍ଥା ସେଇଆ ହେଇଛି, ଗାଈମାନଙ୍କର ସୁରକ୍ଷା ନାହିଁ, ଗୋହତ୍ୟା ଚାଲିଛି। ଆମେ ଶ୍ରୀଶ୍ରୀମନ୍ଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି କିଭଳି ଭାବରେ ତାଙ୍କୁ ହତ୍ୟା କରାଯାଉଛି, ଗୋହତ୍ୟା କିଭଳି ଭାବରେ କରାଯାଉଛି, ବହୁତ ତାଙ୍କୁ କ'ଣ ବହୁତ କଷ୍ଟ ଦେଇକି ତାଙ୍କୁ ହତ୍ୟା କରାଯାଉଛି। ଆମର ବୈଦିକ ସଂସ୍କୃତିରେ ଏସବୁ ନାହିଁ, ବୈଦିକ ସଂସ୍କୃତିରେ ଯେଉଁ ରହିଛି ଆମର ବଳିର ବ୍ୟବସ୍ଥା ରହିଛି, ୟାକୁ ଏଭଳି ଭାବରେ ତାଙ୍କୁ ହତ୍ୟା କରାଯିବ ଗୋଟିଏ ସମୟରେ, ଛଟପଟ ହେବେ ନାହିଁ, ସେ ଗୋଟିଏ ସମୟ ଗୋଟିଏ ମୁହୂର୍ତ୍ତରେ ତାଙ୍କୁ ହତ୍ୟା କରାଯିବ, ମାନେ ଏକାଥରକେ ତାଙ୍କୁ ହତ୍ୟା କରାଯିବ। ତେଣୁ ଏହିଭଳି ଭାବରେ ରହିଛି, ତେଣୁ ଏହିଭଳି ଯେତେବେଳେ କଳି ଯେତେବେଳେ ଏହିଭଳି ଭାବରେ ଗୋମିଥୁନଙ୍କୁ ପ୍ରହାର କରୁଥିଲେ ସେହି ସମୟରେ ପରୀକ୍ଷିତ ମହାରାଜ ଯେତେବେଳେ ଯାଇ ପହଞ୍ଚିଲେ, ଏସବୁ କଥା ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ କଳି ପରୀକ୍ଷିତ ମହାରାଜ କଳିକୁ ଦଣ୍ଡ ଦେବା ପାଇଁ ଚାହୁଁଛନ୍ତି, କଳି ଭଗବାନଙ୍କ ଶରଣ ପରୀକ୍ଷିତ ମହାରାଜଙ୍କ ଶରଣରେ ଗଲେ, ସେ କଥା କୁହାଯାଇଛି କ'ଣ, ଅଭ୍ୟର୍ଥିତ ତଥା ତସ୍ମୈ ସ୍ଥାନାନି କଳେ ଦଦୌ ଦିୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଧର୍ମଶତୁର୍ବିଧା। ଯେତେବେଳେ ସେ ପ୍ରାର୍ଥନା କଲେ, ମହାରାଜ ମୁଁ ଆପଣଙ୍କର ବର୍ତ୍ତମାନ ମୋର ସମୟ ଆସିଯାଇଛି, କଳିର ସମୟ ଆସିଯାଇଛି, ତେଣୁ ମୋତେ କେଉଁଠି ସ୍ଥାନ ଦିଅନ୍ତୁ। ତେଣୁ କଳିକୁ ସ୍ଥାନ ଦେଲେ, ଚାରୋଟି ସ୍ଥାନ ଦେଲେ, ସେଠୁ କ'ଣ କ'ଣ ନା, ଦିୟୁତଂ ପାନଂ ସ୍ତ୍ରିୟଂ ସୁନା, ଦିୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା, ଏଇ ଚାରୋଟି ସ୍ଥାନ ଦେଲେ। ତେଣୁ କଳି ବହୁତ ଖୁସି ହେଇକିରି ଚାଲିଗଲେ ବିଦାୟ ନେଇକିରି, କିନ୍ତୁ ଦେଖିଲେ ମହା ପରୀକ୍ଷିତ ମହାରାଜଙ୍କର ସମଗ୍ର ପୃଥିବୀରେ ଏଭଳି ଭାବରେ ଶାସନ ଚାଲିଥିଲା, ଏହିସବୁ ସ୍ଥାନ ନଥିଲା। ତେଣୁ ସେ ପୁଣି ଫେରିକି ଆସିକି ପୁଣି ଆଉ ଥରେ ପ୍ରାର୍ଥନା କଲା। ତେଣୁ ପରୀକ୍ଷିତ ମହାରାଜ ସେଟା ବର୍ଣ୍ଣନା କରାଯାଇଛି, ପୁନଶ୍ଚ ଯାଚମାନାୟଂ ଯାହାତ ରୂପ ମଦାତ ପ୍ରଭୁ। ତେଣୁ ପୁଣି ଥରେ ଯେତେବେଳେ ସେ ପ୍ରାର୍ଥନା କଲେ, ତାଙ୍କୁ ଆଉ ଗୋଟେ ପଞ୍ଚମ ସ୍ଥାନ ଦେଲେ, ସେଇଟା ହେଉଛି ଯାହାତ ରୂପମ। ଯାହାତ ରୂପମ କହିଲେ ସୁବର୍ଣ୍ଣ। ସୁବର୍ଣ୍ଣ କାହିଁକି ଦେଲେ, ଯତ୍ର କ'ଣ ଅନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମମ୍, ଯେଉଁଠି ମିଥ୍ୟା ରହିଛି, ମଦ ନିଶାଦ୍ରବ୍ୟ ସବୁ ରହିଛି, ଧନ ହେଲେ ସବୁ ସବୁ କାର୍ଯ୍ୟ କରିବେ, ମଦଂ କାମଂ ବିଭିନ୍ନ ପ୍ରକାର କାମନା ସବୁ ପୂରଣ କରିବେ ସେମାନେ, ଏବଂ ରଜଗୁଣର ପ୍ରାଧାନ୍ୟ ସେଠି ରହିବ, ଏବଂ ଶତ୍ରୁତା ମଧ୍ୟ ରହିବ। ରଜ ବୈରଂ ଚ ପଞ୍ଚମମ୍, ଏ ପାଞ୍ଚଟି ରହିଛି ଶୁଭ ସୁବର୍ଣ୍ଣରେ, ଏ ପାଞ୍ଚଟି ପ୍ରକାର ଅନର୍ଥ ରହିଛି। ଭାଗବତ ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅର୍ଥର କିଭଳି ଭାବରେ ଅନର୍ଥ ସବୁ ରହିଛି, ଅନେକ ପ୍ରକାର ଅନର୍ଥ ରହିଛି ଅର୍ଥର। ଏ ଯେଉଁ ରହିଛନ୍ତି ଉଜ୍ଜୟିନୀର ବ୍ରାହ୍ମଣ ଜଣଙ୍କ ଏସବୁ କଥା କହୁଥିଲେ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଦେଲା ପରେ ଯେତେବେଳେ ସୁତ ଗୋସ୍ୱାମୀ କଥା କହୁଛନ୍ତି ନୈମିଷାରଣ୍ୟରେ, କ'ଣ ଯେଉଁ ରହିଛନ୍ତି କିଏ ଯେଉଁ ରହିଛନ୍ତି ଯେଉଁ 88,000 ଋଷିମାନେ ରହିଛନ୍ତି, ତାଙ୍କର ମୁଖ୍ୟ ହେଲେ କିଏ ସନକ ଋଷି। ତାଙ୍କୁ ଯେତେବେଳେ କହୁଛନ୍ତି, ସନକ ଋଷି ଚିନ୍ତା କରୁଛନ୍ତି ବା ଋଷିମାନେ ଚିନ୍ତା କରୁଛନ୍ତି, ପରୀକ୍ଷିତ ମହାରାଜ କାହିଁକି ତାଙ୍କୁ ସ୍ଥାନ ଦେଲେ, କାହିଁକି ତାକୁ ବିଧା କରିତେ ନଦେଲେ, ହତ୍ୟା କଲେ ନାହିଁ କାହିଁକି। ତେଣୁ ଏ ପ୍ରଶ୍ନ ପଚାରିନାହାନ୍ତି, କିନ୍ତୁ ପରୀକ୍ଷିତ ମହାରାଜ ଏ ସୁତ ଗୋସ୍ୱାମୀ ଜାଣିପାରିଲେ ତାଙ୍କର ମନୋଭାବ, ସେଥିପାଇଁ ଏ ଶ୍ଳୋକଟି କହିଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 17 ଅଧ୍ୟାୟରେ ଶ୍ଳୋକଟି ବା 18 ଅଧ୍ୟାୟରେ ଏ ଶ୍ଳୋକଟି ରହିଛି। କାହିଁକି ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ ନା, କଳିର ଯଦିଓ ବହୁତ ପ୍ରକାର ଦୋଷ ରହିଛି, କିନ୍ତୁ ବହୁତ ଭଲ ଗୁଣ ସେ ଦେଖିଲେ। ନାନୁ ଦ୍ୱେଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାରଭୃକ୍, ତାକୁ ଦ୍ୱେଷ କଲେ ନାହିଁ, କଳିକୁ ଦ୍ୱେଷ କଲେ ନାହିଁ। ଯେମିତି ସାରଙ୍ଗ ବା ଯେଉଁମାନେ ମହୁମାଛି, ସେ ସାର ଜିନିଷଟାକୁ ଗ୍ରହଣ କରେ, ସେ ସେଇଭଳି ଭାବରେ କଳିର ସାରଟାକୁ ଗ୍ରହଣ କଲେ। କ'ଣ ସେ କଳିର ସାର ଜିନିଷଟା? ସାର ଜିନିଷଟା କ'ଣ କଳିର? ସେଇଟା ବି ଗୋଟେ କ'ଣ, ସେଇଟା ବି ଗୋଟେ ସାର। 17 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରା, ନା 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କଳିର ଭଲ ଗୁଣ ଦେଖିଲେ କ'ଣ ସିଏ, ନା ସେଇଟା ହେଉଛି ନା କ'ଣ, କୁଶଳାନି ଆସୁ ସିଦ୍ଧତି। କଳି ଯୁଗରେ ଏଇଟା ବହୁତ ବଡ଼ ଭଲ ଭଲ ଗୁଣ ଏଇଟା କଳି ଯୁଗର। କୁଶଳାନି ଧାର୍ମିକ କାର୍ଯ୍ୟ ସବୁ ରହିଛି, ଆସୁ ସିଦ୍ଧତି। ଆସୁ ସିଦ୍ଧତି ଶବ୍ଦର ଅର୍ଥରେ ଆସୁ କହିଲେ ଶୀଘ୍ର, କିନ୍ତୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଆସୁ କହିଲେ ସଂକଳ୍ପ ମାତ୍ରେ। ନା ଜଣେ କଳି ଯୁଗରେ ଗୋଟେ ସଂକଳ୍ପ କରିଦେଲା, ଗୋଟେ ଧର୍ମ କାର୍ଯ୍ୟ ମୁଁ କରିବି ବୋଲି, ତାହେଲେ ତା'ର ସିଦ୍ଧି ପ୍ରାପ୍ତ ହୋଇଗଲା ସେ। ଇଏ ହେଉଛି କଳି ଯୁଗର ଭଲ ଗୁଣ। କିନ୍ତୁ ନେତ୍ରାଣି କୃତାନି ଯତ୍, କିନ୍ତୁ ଇତରାଣି ଯେଉଁ ଅଧାର୍ମିକ କାର୍ଯ୍ୟ ସବୁ ରହିଛି, କୃତାନି ଯଦି ସେଇଟା ଚିନ୍ତା କଲେ ମଧ୍ୟ ତା'ର ଫଳ ପାଇବ ନାହିଁ। ଶାରୀରିକ ଦ୍ୱାରା କାର୍ଯ୍ୟ କଲେ ହିଁ କୃତାନି ଯତ୍, ଶାରୀରିକ ଭାବରେ କାର୍ଯ୍ୟ କଲେ ହିଁ ତା'ର ସେ ଫଳ ପାଇବ। ଏ କଳି ଯୁଗର ସବୁଠାରୁ ଭଲ ଗୁଣ ହେଉଛି ଏଇଟା, ସେଥିପାଇଁ କଳିକୁ ସେ ସ୍ଥାନ ଦେଲେ। କଳିର ଏହିସବୁ ଭଲ ଗୁଣ ସବୁ ରହିଛି। ପୁଣି 12 ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି କଳି ଯୁଗର ଯଦି ଦୋଷ ବିଷୟରେ 12 ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ସମୁଦ୍ର ଭଳି ରହିଥିଲା। ଏଇଭଳି ଭାବରେ ଯେତେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ଇଏ କ'ଣ ଏଇଟା ସୁତ ଗୋସ୍ୱାମୀ, ହଁ ସୁଖଦେବ ଗୋସ୍ୱାମୀ କଳିର ଦୋଷକୁ ଯେତେବେଳେ କହୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ଏ କଳି ଏତେ ଯେଉଁ ରହିଛି କଳିକାଳରେ ଏତେ ସବୁ ରହିଛି ଦୋଷ, ସମୁଦ୍ର ଭଳି ରହିଛି କଳିର ଦୋଷ, ଏଥିରୁ କ'ଣ ଉଦ୍ଧାର ପାଇବାର ଉପାୟ ଅଛି, ମନେ ମନେ ଭାବୁଛନ୍ତି ବା ପ୍ରଶ୍ନ ପଚାରିଛନ୍ତି। କେନ ଉପାୟ ନ, କେଉଁଭଳି ଭାବରେ କଳିର ଦୋଷକୁ ଜଣେ ପାର ହୋଇପାରିବ? 12 ସ୍କନ୍ଧ 3 ଅଧ୍ୟାୟରେ ଏ ପ୍ରଶ୍ନଟିର ଉତ୍ତର ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ସେଇଠି ଏ କଥା କହିଯାଇଛନ୍ତି, କଳିର୍ଦୋଷ ନିଦରାଜନ ଆସ୍ତି ହିଁ ଏକ ମହାନ ଗୁଣ। କଳିର ଯଦିଓ ବହୁତ ଦୋଷ ରହିଛି, କିନ୍ତୁ ବହୁତ ବଡ଼ ଗୁଣ ରହିଛି। କ'ଣ ସେଇଟା? ନା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଂଘ କରମ୍ଭ, ଭଗବାନଙ୍କର ନାମ କୀର୍ତ୍ତନ କରିକି ଜଣେ ଭଗବତ ଧାମକୁ ଚାଲି ଯାଇପାରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଇଏ ଯେଉଁ ରହିଛି ଯେଉଁ କ'ଣ ଯେଉଁ ଦେଖିଲେ ଆଜି କନ୍ୟାମାନେ ଦେଖିଲେ ଭଗବାନ ଦର୍ଶନ କରୁଛନ୍ତି ମନସା, ଏଇ କାୟ ମନ ବାକ୍ୟ ଏଇଥିରୁ ଆମେ ଆସିଲା, ଏଇ ପଏଣ୍ଟ ଆସିଲା। ମନରେ ମଧ୍ୟ ଆମେ ଯେଉଁ ଯେଉଁ ଚିନ୍ତା କରୁଛେ ଗୋଟେ କାର୍ଯ୍ୟ, ମାନସିକ କାର୍ଯ୍ୟ, ତେଣୁ ସବୁ କାର୍ଯ୍ୟ ଯେଉଁ ଯେଉଁ କରୁଛନ୍ତି ଶରୀର ଦ୍ୱାରା କରୁଛନ୍ତି ବା ବାକ୍ୟ ଦ୍ୱାରା କାର୍ଯ୍ୟ କରୁଛନ୍ତି, ପ୍ରଥମେ ସେଇଟା ମନରେ ଆସୁଛି, ସୂକ୍ଷ୍ମ ରୂପରେ ମନରେ ଆସୁଛି, ତାକୁ ତାପରେ ସେଇଟା ବଚନରେ କଥା ହେଉଛି ବା କାର୍ଯ୍ୟରେ ଶରୀର ଦ୍ୱାରା କାର୍ଯ୍ୟ କରାଯାଉଛି। ସୂକ୍ଷ୍ମ ରୂପରେ ମନରେ ପ୍ରଥମେ ସେ କଥାଟି ଆସୁଛି, ଭଗବାନ ଏଭଳି ଶରୀର ସୃଷ୍ଟି କରିଛନ୍ତି, ଶରୀର ମନ ଏବଂ ବାକ୍ୟ ତିନି ପ୍ରକାର ରହିଛି, ତିନି ପ୍ରକାର କାର୍ଯ୍ୟ ଆମେ କରୁଛେ। ତେଣୁ ଆଜି ରାଜକନ୍ୟା ରାଜାଙ୍କର କନ୍ୟାମାନେ ବା ଅନ୍ୟମାନେ ସବୁ ଯେଉଁ କନ୍ୟାମାନେ ସବୁ ରହିଛନ୍ତି ସେମାନେ ମନସା ବବ୍ରିରେ ଅଭିଷ୍ଟମ, ମନସା ତେଣୁ ତାଙ୍କ ମନରେ 16,100 କନ୍ୟା ସେଗୁଡ଼ ସବୁ ଥିଲେ, ଯେତେବେଳେ ଭଗବାନଙ୍କୁ ଦେଖିଲେ ତାଙ୍କ ରୂପ ଏସବୁ ଦେଖିକରି ତାଙ୍କୁ ମନରେ ପିଲାଦିନକୁ ଚିନ୍ତା କରୁଥିଲେ, ଆଜି ପ୍ରଥମ ଥର ପାଇଁ ତାଙ୍କୁ ଦର୍ଶନ କଲେ ଭଗବାନଙ୍କୁ, ଏତେ ରୂପ ରହିଛି ଶୁଣୁଥିଲେ, କାଲି ଏମିତି ତାଙ୍କ ରୂପ ଏମିତି ରୂପ ସବୁ ଶୁଣୁଥିଲେ, କେତେ ରୂପ ସୁନ୍ଦର ରୂପ ସବୁ ରହିଛି ବର୍ଣ୍ଣନା କରାଯାଇଛି ଶାସ୍ତ୍ର ମହାନଙ୍କରେ। ଅଧରଂ ମଧୁରଂ ବଦନଂ ମଧୁରଂ, ଅଧରଂ ମଧୁରଂ ବଦନଂ ମଧୁରଂ, ମଧୁରାଧିପତେ ରଖିଳଂ ମଧୁରଂ, ମଧୁରାଧିପତେ ରଖିଳଂ ମଧୁରଂ, ଅଧରଂ ମଧୁରଂ ବଦନଂ ମଧୁରଂ, ଅଧରଂ ମଧୁରଂ ବଦନଂ ମଧୁରଂ, ମଧୁରାଧିପତେ ଅଖିଳଂ ମଧୁରଂ, ମଧୁରାଧିପତେ ରଖିଳଂ ମଧୁରଂ। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ସବୁକିଛି ମଧୁର, ବହୁତ ସବୁ ମଧୁର। ଆଜି ଭଗବାନଙ୍କ ସେ ରୂପକୁ ଦେଖିକରି ଏମାନେ ସବୁ ମନସା ବବ୍ରିରେ ଅଭିଷ୍ଟମ, ତାଙ୍କର ଅଭିଷ୍ଟ ତାଙ୍କର ଇଚ୍ଛା ଏଇଭଳି ଭାବରେ ହେଲା, ପିଲାଦିନରୁ ଥିଲା କିନ୍ତୁ ଶୁଣିଥିଲେ ଭଗବାନ ରୂପ ରହିଛି, ଭଗବାନଙ୍କର ଗୁଣ ରହିଛି, ଭଗବାନଙ୍କର କ'ଣ ସବୁକିଛି ଏଭଳି ଭାବରେ ଲୀଳା ସବୁ ରହିଛି, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ଏସବୁ ରହିଛି। ତେଣୁ ଏ ଯେଉଁ ସବୁ ଦେଖିଲେ ଶୁଣୁଥିଲେ ଭଗବାନଙ୍କ ରୂପ ସବୁ ଶୁଣୁଥିଲେ, ଆମେ ସବୁ ଶୁଣୁଛେ ବହୁତ କଥା ଶୁଣୁଛେ କିନ୍ତୁ ଅନୁଭବ ଗୋଟେ କଥା ରହିଛି, ଅନୁଭବ ଭଗବାନଙ୍କର ଯଦିଓ ଆମେ ଭଗବାନଙ୍କର ବିଗ୍ରହର ସେବା କରୁଛେ କିନ୍ତୁ ତଥାପି ଭଗବାନ ଯେତେବେଳେ ସାକ୍ଷାତ ଭାବରେ ଅନୁଭୂତ ହେବେ ତାହାର ସେ ଅନୁଭୂତି ଅଲଗା ହେବ। ତେଣୁ ଭଗବାନଙ୍କ ଯେଉଁ ରୂପ ସବୁ ରହିଛି ଆଜି ଦେଖୁଛନ୍ତି, ସେ ରୂପ ଶୁଣୁଥିଲେ ଭଗବାନ ରୂପ ଏତେ ମଧୁର ରୂପ ରହିଛି ବା ଏତେ ସୁନ୍ଦର ତାଙ୍କ ରୂପ ରହିଛି, ଆଜି ଦେଖୁଛନ୍ତି ସେଇଟା ସ୍ୱଚକ୍ଷୁରେ, ଆଜି ସେ ଭଗବାନ ରୂପକୁ ଦେଖୁଛନ୍ତି। ଏ ଯେଉଁ ରହିଛି ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ଯେତେବେଳେ ତାଙ୍କର ମାଆଙ୍କର ଗର୍ଭରେ 16 କାଳ ରହିଗଲେ, ତାପରେ ଯେତେବେଳେ ଜନ୍ମଗ୍ରହଣ କଲେ ତ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜା କରିବା ପାଇଁ, ପ୍ରବଜା କରିବା ପାଇଁ ଯେତେବେଳେ ଯାଉଥିଲେ ସେ ସମୟରେ ତାଙ୍କର ପିତା ବ୍ୟାସଦେବ ତାଙ୍କ ପଛେ ପଛେ ତାଙ୍କୁ ଡାକୁଥିଲେ, ପୁତ୍ର ପୁତ୍ର ଫେରିଆସ ବୋଲି, କିନ୍ତୁ ସେ ଶୁଣୁନଥିଲେ। ଏକଥା ବର୍ଣ୍ଣନା କରାଯାଇଛି, ବ୍ରହ୍ମଚିନ୍ତନ କରୁଥିଲେ। ତେଣୁ ବ୍ୟାସଦେବ ତାଙ୍କର କେତେଜଣ ଶିଷ୍ୟମାନଙ୍କୁ ଯେଉଁମାନେ ସବୁ କାଠ ସବୁ ସଂଗ୍ରହ କରୁଥିଲେ ଯାଇକରି ଜଙ୍ଗଲରୁ, ତାଙ୍କୁ କେତେଟି ଶ୍ଳୋକ ସବୁ ଶିଖେଇଲେ ଭାଗବତମର ଶ୍ଳୋକ, ବହୁତ ପୁରାଣ ରହିଛି, ବହୁତ ବେଦ ଉପନିଷଦ ସବୁ କେତେ କ'ଣ ରହିଛି, କିନ୍ତୁ ଭାଗବତମର ସହିତ ଆଉ କେହି ସମାନ ହୋଇପାରିବେ ନାହିଁ। ଭାଗବତ ଏଭଳି ଶାସ୍ତ୍ର, ତେ ଭାଗବତ ଶାସ୍ତ୍ର କୋ ଆଉ ଆଉ କିଛି ନାହିଁ, ଭାଗବତ ଶାସ୍ତ୍ର ଭଳି ଆଉ କୌଣସି ଶାସ୍ତ୍ର ନାହିଁ, ଏଭଳି ରହିଛି। ତେଣୁ ଭାଗବତ ମୋର କେତୋଟି ଶ୍ଳୋକକୁ ତାଙ୍କୁ ଶିଖେଇକିରି ପଠେଇଥିଲେ। ସେମାନେ ଯେତେବେଳେ ନିଜ କାଠପାଠ ଆଣୁଥିଲେ ସବୁ ସେ ସେ ଶ୍ଳୋକକୁ ଆବୃତ୍ତି କରୁଥିଲେ। ତା ଦେହରୁ ମୁଖ୍ୟତଃ ଦୁଇଟି ଶ୍ଳୋକ ବର୍ଣ୍ଣନା କରାଯାଏ, ବିଭିନ୍ନ ଅନ୍ୟ ପୁରାଣରେ ମଧ୍ୟ ସେଇଟା ରହିଛି। ସେ ଆବୃତ୍ତି କରୁଥିଲେ, ବରହା ପିଡ଼ଂ ନଟବର ବପୁ କନ୍ୟୋ କନିକାରମ ବିଭ୍ରଦବାସ କନକ ବିଷ ବୈଜନ୍ତୀ ଚ ମାଳାମ ରନ୍ଧ୍ରାନ୍ ବେଣୁ ରଧର୍ସୁଦୟା ପୂରୟନ୍ ଗୋପ ବୃନ୍ଦୈ ବୃନ୍ଦାରଣ୍ୟ ସ୍ୱପଦ ରମଣମ ପ୍ରାବିଶତ ଗୀତ କୀର୍ତ୍ତି। ଦଶମ ସ୍କନ୍ଦ ଏକୋଇଶ ଅଧ୍ୟାୟରେ ଶ୍ଳୋକଟି ରହିଛି। ରାଧାରାଣୀଙ୍କର ମନର ଭାବ ପ୍ରକାଶ କରିପାରୁନାହାନ୍ତି ଭଗବାନ ଯେତେବେଳେ ଯାଇଛନ୍ତି ଗୋଚାରଣ କରିବା ପାଇଁ ଯାଇଛନ୍ତି, ସେହି ସମୟ ରାଧାରାଣୀ ତାଙ୍କର ବ୍ରଜରେ ରହିକରି ସବୁ ଚିନ୍ତା କରୁଛନ୍ତି, ଭଗବାନ କିଭଳି ପ୍ରବେଶ କରୁଛନ୍ତି ମନରେ ସବୁ ଚିନ୍ତା କରୁଛନ୍ତି। ସେଇ ସେଇ ତାଙ୍କର ମନର ଚିନ୍ତାକୁ ସୁଖଦେବ ଗୋସ୍ୱାମୀ ଏଇଟାକୁ ପ୍ରକାଶ କରିଛନ୍ତି। କିନ୍ତୁ ସେ ଯେତେବେଳେ ଭାଗବତମ ଶ୍ରବଣ କରିନଥିଲେ, ଏମାନେ ପଢ଼ିନଥିଲେ, ସେହି ସମୟରେ ଏଇ ଶ୍ଳୋକଟି ଶୁଣିଲେ। ପ୍ରଥମେ ଏଇ ଗୋଟେ ଦୁଇଟି ଶ୍ଳୋକ ଶୁଣିଲେ, ଏଇ ଭଗବାନ ରୂପ ରହିଛି, କେତେ ସୁନ୍ଦର ରୂପ ଭଗବାନଙ୍କର, କିଭଳି ଭାବରେ ନା ବରହା ପିଡ଼ଂ ନଟବର ବପୁ ଯେତେବେଳେ ପ୍ରବେଶ କରୁଛନ୍ତି ତାଙ୍କର ରୂପ ହେଉଛି କି ନଟବର ନୃତ୍ୟ କରିକି ଆସୁଛନ୍ତି, ତାଙ୍କର ଶରୀର ହେଉଛି ଏଇଭଳି ଭାବରେ, ଏବଂ ମସ୍ତକରେ ସେ ମୟୂର ପିଛକୁ ଖୋସିଛନ୍ତି। ରାହାପିଡ଼ଙ୍ଗ ନଟବର କର୍ଣ୍ଣ କନିକାହାରମ କର୍ଣ୍ଣରେ କନିକାହାର ଫୁଲକୁ ଲଗେଇଛନ୍ତି, ଏବଂ ଯେଉଁ ବସ୍ତ୍ର ପରିଧାନ କରିଛନ୍ତି ନା କନକ କପିସ ପୀତ ବସ୍ତ୍ର ଧାରଣ କରିଛନ୍ତି, ପୀତ ବସ୍ତ୍ର ଧାରଣ କରିଛନ୍ତି ବୈଜନ୍ତୀ ବୈଜନ୍ତୀ ମାଳା ପାଞ୍ଚ ରଙ୍ଗର ପୁଷ୍ପ, ଏ ମଧ୍ୟ ପାଞ୍ଚ ରଙ୍ଗର ପୁଷ୍ପ ଆମେ ଧାରଣ କରିଛୁ, ଏଇଟା ପୁଷ୍ପ ବୈଜନ୍ତୀ ଚ ମାଳା ଭଗବାନଙ୍କ ପୁଷ୍ପ, ଏ ଭଗବାନଙ୍କର ପ୍ରାସାଦୀ ମାଳା ପ୍ରସାଦୀ ମାଳା ବୈଜନ୍ତୀ ଚ ମାଳା, ଏବଂ ସେ ବେଣୁ ଯେଉଁ ନାଦ କରୁଛନ୍ତି ବେଣୁରେ ଯେଉଁ ଛିଦ୍ର ରହିଛି ପୁରେନ୍ କ'ଣ ବେଣୁ ଅଧର ସୁଧା, ସେ ବେଣୁର ଛିଦ୍ରରେ ଯେଉଁ ଅଧର ସୁଧାକୁ ପକେଇ ଢାଳି ଦେଉଛନ୍ତି, ଅଧର ସୁଧା ଅଧର ଲଗେଇଲା ମାତ୍ରେ ସବୁ ତା ଦେହରୁ ସ୍ୱର ବାହାରୁଛି, ଅପୂର୍ବ ସ୍ୱର ମୁରଲୀ ସ୍ୱନ ସବୁ ବାହାରୁଛି ସେଥିରୁ ଅଧର ସୁଧା ପୁରାଣ ଗୋପ ବୃନ୍ଦାରଣୀ ଏଇଭଳି ଭାବରେ ବୃନ୍ଦାରଣରେ ପ୍ରଭୁ ଭଗବାନ ପ୍ରବେଶ କରୁଛନ୍ତି ତାଙ୍କର ସଖାମାନଙ୍କ ସହିତ, ସେମାନେ ଭଗବାନଙ୍କ ଗୁଣ ଗୀତ କୀର୍ତ୍ତି ଗାନ କରୁଛନ୍ତି, ଗୁଣଗାନ କରୁଛନ୍ତି। ଏ କେତୋଟି ଶ୍ଳୋକ ଯେତେବେଳେ ଶୁଣିଲେ ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକି ଆସିଲେ, ଭାଗବତଙ୍କୁ ଆସି ଅଧ୍ୟୟନ କଲେ ତାଙ୍କ ପିତାଙ୍କ ପାଖରୁ। ବର୍ଣ୍ଣନା କରାଯାଇଛି ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରେ, ହରେର୍ ଗୁଣାକ୍ଷିପ୍ତପତିଂ ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନଂ ନିତ୍ୟଂ ବିଷ୍ଣୁ ଜନପ୍ରିୟ। ଜଣେ ଯେତେବେଳେ ଏଇ ମହଦାଖ୍ୟାନ ବୋଲି କୁହାଯାଉଛି ଭାଗବତଙ୍କୁ ମହଦାଖ୍ୟାନ, ହରିଙ୍କର ଏଭଳି ଭାବରେ ଗୁଣ ଯେତେବେଳେ ଶୁଣିଲେ ସିଏ ହରେର୍ ଗୁଣାକ୍ଷିପ୍ତମତିଂ ନିଜକୁ ଧିକ୍କାର କଲେ, ମୁଁ କାହିଁକି ଏତେ ସମୟ ନଷ୍ଟ କରିଦେଲି ବ୍ରହ୍ମଚିନ୍ତନ କରିକି, ଏତେ ସୁନ୍ଦର ରୂପ ରହିଛି ତାଙ୍କର ଭଗବାନଙ୍କର, ତାଙ୍କ ଗୁଣ ରହିଛି, ମୁଁ କାହିଁକି ମୋର ସମୟ ନଷ୍ଟ କରି ଭଗବାନ ବାଦରାୟଣୀ ଏ ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନ ଭଳି ତାଙ୍କର ରହିଛି ଐଶ୍ୱର୍ଯ୍ୟ, ତେଣୁ ସେ ତାଙ୍କର ପିତାଙ୍କ ଠାରୁ ଅଧ୍ୟଗାନ ମଦାଖ୍ୟାନ ମଦାଖ୍ୟାନକୁ ଅଧ୍ୟୟନ କଲେ, ଏବଂ କେବଳ ଭାଗବତଙ୍କୁ ଅଧ୍ୟୟନ କରିବା ଦ୍ୱାରା ନିତ୍ୟଂ ବିଷ୍ଣୁ ଜନପ୍ରିୟ ହୋଇଗଲେ, ବିଷ୍ଣୁଜନ ମହାନଙ୍କର ସେ ପ୍ରିୟ ହୋଇଗଲେ ସୁଖଦେବ ଗୋସ୍ୱାମୀ। ତେଣୁ ଭାଗବତ ଅନ୍ତିମରେ ଦ୍ୱାଦଶ ସ୍କନ୍ଦ ତେର ଅଧ୍ୟାୟରେ ଏ ଭାଗବତ ମହାତ୍ମ୍ୟରେ ସୁତ ଗୋସ୍ୱାମୀ କହୁଛନ୍ତି ଏଇଟା ଯେ କ'ଣ ନା ଯଦି ବୈଷ୍ଣବାନଂ ପ୍ରିୟମ ଶ୍ରୀମଦ୍ ଭାଗବତମ ପୁରାଣ ମମଳମ, ଯଦି ବୈଷ୍ଣବାନଂ ପ୍ରିୟମ ବୈଷ୍ଣବମାନଙ୍କ ପ୍ରିୟ ହେଉଛି ଭାଗବତମ କି ଉନ୍ନତ ଶାସ୍ତ୍ର, ଆ ସହିତ ଆଉ କୌଣସି ଶାସ୍ତ୍ର ସମାନ ହୋଇପାରିବେ ନାହିଁ। ତେଣୁ ଏସବୁ ଯେଉଁ ଭଗବାନଙ୍କର ଯେଉଁ ରହିଛି ନାମ ରୂପ ଗୁଣ ଲୀଳା ସବୁ ଶ୍ରବଣ କରିଥିଲେ, ଆଜି ଭଗବାନ ଦର୍ଶନ କଲେ ରାଜକନ୍ୟାମାନେ ବା ଅନ୍ୟ ଯେଉଁ ରହିଛନ୍ତି ସେଠି 16,100 କନ୍ୟାମାନେ ସବୁ ରହିଛନ୍ତି, ସେତେବେଳେ ଦେଖିଦେଲେ ଭଗବାନଙ୍କର ରୂପକୁ ଦେଖିଦେଲେ ଆଉ ଯେଉଁ ଶୁଣିଥିଲେ, ତେଣୁ ମନସା ବବ୍ରରେ ଅଭିଷ୍ଟମ ତାଙ୍କର ମନରେ ତାଙ୍କୁ ପତିମ୍ ଆଭିଷ୍ଟମ୍ ପତି ରୂପରେ ବରଣ କଲେ। ଆଭିଷ୍ଟମ୍ ମନରେ କଲେ କ'ଣ କିଭଳି ଭାବରେ ମନରେ ଚିନ୍ତା ବରଣ କରୁଛନ୍ତି ନା ଦୈବ ପ୍ରସାଦିତମ୍ ଦୈବ ଭଗବାନ ବ୍ୟବସ୍ଥାରେ ବା ଦେବତାମାନ ବ୍ୟବସ୍ଥାରେ ଏଇସବୁ ବ୍ୟବସ୍ଥା କରାଯାଇଛି। ଉପସାଦିତମ୍ ଭଗବାନ ଆଜି ଏଠି ପହଞ୍ଚିଗଲେ। ଭଗବାନ ଥିଲେ ଦ୍ୱାରକାରେ, ଦ୍ୱାରକାରେ ଥିଲେ ଏମାନେ ରହିଛନ୍ତି ପ୍ରାକ୍ ଜ୍ୟୋତିଷ ଉପରେ। ଇଏ ହେଉଛନ୍ତି, ସିଏ ଥିଲେ ୱେଷ୍ଟରେ, ଇଏ ଥିଲେ ଇଷ୍ଟରେ। ୱେଷ୍ଟ ଆଣ୍ଡ ଇଷ୍ଟ କ୍ୟାନ୍ ନେଭର ମିଟ୍, ପ୍ରାଚ୍ୟ ଓ ପାଶ୍ଚାତ୍ୟ କେବେ ହେଲେ ଏକା ମିଶିପାରିବେ ନାହିଁ। ତେଣୁ ଏମାନେ ଯେଉଁ ରହିଥିଲେ ବହୁତ ଦିନ ଧରିକରି ଏକାଥରକେ ସମସ୍ତେ ଆସିନଥିଲେ, ଗୋଟି 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 ବା 150 କରିକି ଏମିତି ସବୁ କରିକି ଆଣୁଥିଲେ, ନରକାସୁର ଆଣିଥିଲେ। ଯେଉଁଠି ସବୁ ଯାଉଛନ୍ତି ସବୁ ଦିଗ୍ବିଜୟ କରୁଛନ୍ତି, ସିଏ ସବୁ ରାଜାମାନଙ୍କର ସୁନ୍ଦର କନ୍ୟାମାନଙ୍କୁ ସବୁ ହରଣ କରିକି ଆଣୁଥିଲେ। ଋଷିଙ୍କର ସୁନ୍ଦର କନ୍ୟାକୁ ହରଣ କରୁଥିଲେ, ଅସୁରମାନଙ୍କର ସୁନ୍ଦର କନ୍ୟାକୁ ବା ସିଦ୍ଧ, ଏସବୁ ବର୍ଣ୍ଣନା କରାଯାଇଛି, ସେମାନଙ୍କୁ ସବୁ ହରଣ କରିକି ଆଣୁଥିଲେ। ତେଣୁ ଆଣିକରି ସବୁ ସେଇ ବନ୍ଦିଶାଳରେ ରଖୁଥିଲେ ତାଙ୍କୁ। ତେଣୁ ସେମାନେ ତପସ୍ୟା କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ ପିଲାଦିନୁ ଚାହୁଁଥିଲେ। ବର୍ତ୍ତମାନ ସେ ଯେଉଁ ଆଣିଲେ, ସେ ଜାଣିଲେ ନରକାସୁର ଆମକୁ ବିବାହ କରିବ, ଯଦିଓ ସେମାନେ ଚାହୁଁନାହାନ୍ତି ତାକୁ ବିବାହ କରିବା ପାଇଁ, କିନ୍ତୁ ନରକାସୁର ଚାହୁଁଛି ବିବାହ କରିବ। ଏସବୁ ଅନ୍ୟ ପୁରାଣରେ ସବୁ ଶାସ୍ତ୍ରମାନେ ବର୍ଣ୍ଣନା କରାଯାଇଛି। ସେ ଚାହୁଁଥିଲେ ବିବାହ, ନାରଦ ମୁନି ତାଙ୍କୁ କହିବେ ନା ବର୍ତ୍ତମାନ 16,100 ହୋଇଗଲେ, 16,100 ଯେତେବେଳେ ହୋଇଗଲେ ସେତେବେଳେ ସେ ଚାହିଁଲା ବିବାହ କରିବ। 1-2 କରିକିରି 100-200 କରିକି 1,000-2,000 କରିକି 16,100 ହୋଇଗଲେ, 16,100 ହୋଇଗଲେ। କାରଣ ସେ ଯେତେବେଳେ 16,100 କନ୍ୟାକୁ ବିବାହ କରିବ, ସେ ଭଗବାନ ହୋଇଯିବ। ଏଇଭଳି ଭାବେ ନାରଦ ମୁନି ମଧ୍ୟ ତାଙ୍କୁ କହିଥିଲେ। ତେଣୁ ଏଇଟା ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଆସିଲେ ବିବାହ କରିବା ପାଇଁ ଚାହିଁଲେ, ଚାହିଁଲେ ନାରଦ ମୁନି କହିଲେ ନା ଏବେ ବିବାହ କଲେ ହେବ ନାହିଁ, ଆଜି 5 ଦିନ, ଆଜିଠାରୁ 5ମ ଦିନରେ ତୁମେ ଆସିବ, ତାଙ୍କୁ ଦର୍ଶନ କରିବା, ତାଙ୍କୁ ପାଖ ତାଙ୍କ ମିଳିତ ହେବ, ତାଙ୍କ ସହିତ ମିଳିତ ହୋଇକରି 9ମ ଦିନରେ ଏମିତି ଗୋଟେ କ'ଣ ରହିଛି ତାକୁ ବିବାହ କରିବ, ଏଭଳି ଭାବରେ କହିଥିଲେ। ତିଥି ଦେଇଥିଲେ, ଏ ଭଲ ତିଥି। ଏଇଭଳି ଭାବରେ ନରକାସୁର ମନେ ମନେ ଚିନ୍ତା କରୁଛି ମୁଁ ତାକୁ ବିବାହ କରିବି। କିନ୍ତୁ ଆ ଭିତରେ ଘଟଣା ଏଭଳି ହୋଇଗଲା, ଘଟଣାଚକ୍ରରେ ଭଗବାନ ଆସି ପହଞ୍ଚିଗଲେ, ଦ୍ୱାରକାରୁ ଆସି ପ୍ରାକ୍ ଜ୍ୟୋତିଷପୁରରେ ଆସି ପହଞ୍ଚିଗଲେ। ତେଣୁ ଆଜି ଯେତେବେଳେ ଭଗବାନ ଦର୍ଶନ କରୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ସେମାନେ ଦୈବ ପ୍ରସାଦିତମ୍ ଭଗବାନଙ୍କ ଦ୍ୱାରା ବା ଦେବତାମାନଙ୍କ ଦ୍ୱାରା ଇଏ ଆସି ଏଠି ଉପସ୍ଥିତ ହେଲେ କୃଷ୍ଣ। ସେଥିରେ ଦ୍ୱାରକାରେ ସେ ଗୋଟିଏ ଗୋଟିଏ ରାଣୀ ବିବାହ କରୁଥିଲେ, 8ଟି ରାଣୀ ଆ ଭିତରେ ବିବାହ କରିସାରିଥିଲେ। ଏବଂ ଇଏ ବର୍ତ୍ତମାନ 16,100 ଚିନ୍ତା କରୁଛନ୍ତି ଆମେ ତାଙ୍କର ପତ୍ନୀ ହେବୁ। ମନସା ବବ୍ରିରେ ଅଭିଷ୍ଟମ୍, ତାଙ୍କର ଅଭିଷ୍ଟ ତାଙ୍କର ମନରେ ଚିନ୍ତା କଲେ ଭଗବାନଙ୍କୁ ପତି ରୂପରେ ପାଇବା ପାଇଁ ଚିନ୍ତା ପିଲାଦିନରୁ ଚିନ୍ତା କରୁଥିଲେ। ଆଜି ଯେତେବେଳେ ଭଗବାନ ଦେଖିଦେଲେ, ତେଣୁ ସେ ତାଙ୍କର ମନର ଧାରଣା କ'ଣ ହୋଇଥିବ ଚିନ୍ତା କରନ୍ତୁ। ବର୍ଣ୍ଣନା କରାଯାଇଛି ସେ କୌଣସି ଖାଦ୍ୟ ଫାଦ୍ୟ ଗ୍ରହଣ କରୁନଥିଲେ, ତପସ୍ୟା କରି ରହିଥିଲେ, ସେଠି ଖାଦ୍ୟ ଗ୍ରହଣ କରୁନଥିଲେ, ଏଭଳି ଭାବେ ରହିଥିଲେ, ମଳିନ ହୋଇକି ରହିଥିଲେ। ତାଙ୍କ ବସ୍ତ୍ର ମଧ୍ୟ ମଳିନ ବସ୍ତ୍ର ଥିଲା ତାଙ୍କର, ଆ ପରେ ସବୁ ବର୍ଣ୍ଣନା କରାଯିବ। ଏଇଭଳି ଭାବରେ ଯେତେବେଳେ ଭଗବାନ ଦେଖିଦେଲେ, ମନେ ମନେ ଚିନ୍ତା କଲେ ଆମ ପତି ରୂପରେ ବବ୍ରିରେ ଗ୍ରହଣ କଲେ, ପତି ରୂପରେ ଗ୍ରହଣ କଲେ। ଏବଂ ଭଗବାନ ମଧ୍ୟ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିଛନ୍ତି, ଭଗବାନଙ୍କ ଲୀଳା। ଏକ ସମୟରେ 16,100 ବିବାହ କରିବା ପରେ ସବୁ ବର୍ଣ୍ଣନା କରାଯିବ, ବିଭିନ୍ନ ସ୍ଥାନରେ ଏଇଟା ବର୍ଣ୍ଣନା କରାଯାଏ। ଏକ ସମୟରେ ଭଗବାନ ବିବାହ କଲେ, 16,100 ଯେଉଁ କନ୍ୟାମାନଙ୍କୁ ସବୁ ପଠାଇବେ, ଆ ପରେ ବର୍ଣ୍ଣନା କରାଯିବ, ଦ୍ୱାରକାକୁ ପଠାଇବେ। 33-37 ଏ 5ଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ପଠାଇଦେବେ ଦ୍ୱାରକାକୁ ପଠାଇ ଦେଇକରି ସେ ଯିବେ ସ୍ୱର୍ଗକୁ ଯିବେ। ଆଉ ଗୋଟେ କାର୍ଯ୍ୟ ରହିଛି ସ୍ୱର୍ଗରେ, ତେଣୁ ସତ୍ୟଭାମାଙ୍କ ସହିତ ଆସିଛନ୍ତି, ଯିବେ ତାଙ୍କୁ ପଠାଇଦେଲେ କ'ଣ ପାଲିଙ୍କିରେ ପଠାଇଦେଲେ ମନୁଷ୍ୟମାନଙ୍କ ଦ୍ୱାରା ତାଙ୍କର ସେମାନେ ସବୁ ବାହନ କରିକିରି ତାଙ୍କୁ ବୁହାଇକିରି ନେଇକିରି ଗଲେ, ସେମାନେ ଦ୍ୱାରକାକୁ ଗଲେ। ଇଏ ଯେଉଁ ରହିଛି କେଉଁଠି, ଇଏ ପ୍ରାଗ ଜ୍ୟୋତିଷପୁର ଦ୍ୱାରକା, କେତେ ଦିନ ଲାଗିବ ହିସାବ କରନ୍ତୁ, ସବୁ ବାହନ କରି ନେଲେ ବା କ'ଣ କେମିତି କ'ଣ ହେଇଥିବ, ବାହନ କରି ନିଆ ବୋଲି କୁହାଯାଇଛି, ପାଲିଙ୍କିରେ ବାହନ କରି ନେଲେ। ପ୍ରାଗ ଜ୍ୟୋତିଷ ଆସାମ ଆସାମରୁ ମେଠି, ଆସାମରୁ ଦ୍ୱାରକା, ତେଣୁ ଏଇଟା ବର୍ଣ୍ଣନା କରାଯାଇଛି ତାଙ୍କୁ ବାହାନ କ'ଣ ଏ ଯେଉଁ ପାଲିଙ୍କିରେ ବୁହାଗରା ବୋଲି କୁହା ବର୍ଣ୍ଣନା କରାଯାଇଛି ଆମେ ଶୁଣିବା। ତେଣୁ ଯେତେବେଳେ ଦେଖୁଛନ୍ତି ଆଜି ଭଗବାନଙ୍କୁ, ସେମାନେ ଚାହୁଁଛନ୍ତି ଭଗବାନ ଦ୍ୱାରା ଇଏ ଆସି ଏଠି ଉପସ୍ଥିତ ହୋଇଛନ୍ତି। ମନସା ବ୍ରେଡ଼ ଅଭିଷ୍ଟମ ପତିମ ଦୈବ ପ୍ରସାଦିତମ, ଭଗବାନଙ୍କର ପ୍ରକୃତରେ ସବୁକିଛିର ଭଗବାନଙ୍କର ଇଚ୍ଛାରେ ହିଁ ହେଉଛି, ଏମିତି କିଛି ନାହିଁ ଏଇଟା ଭଗବାନଙ୍କ ଇଚ୍ଛାରେ ହେଉନାହିଁ। କିନ୍ତୁ ଭଗବାନ ଇଚ୍ଛାରେ ହେଲେ ମଧ୍ୟ, ଭଗବାନ ଅନୁମତି ଦେଲେ ମଧ୍ୟ, ଭଗବାନ ଚାହାନ୍ତି ଗୋଟିଏ କଥା, କିନ୍ତୁ ଯେତେବେଳେ ଜୀବମାନେ ଅଲଗା କଥା ଚିନ୍ତା କରନ୍ତି, ଭଗବାନ ଯଦିଓ ତାଙ୍କୁ ଅନୁମତି ପ୍ରଦାନ କରନ୍ତି କିନ୍ତୁ ସେଥିରେ ଭଗବାନ ସନ୍ତୁଷ୍ଟ ହୋଇନଥାନ୍ତି, ସନ୍ତୁଷ୍ଟ ହୋଇନଥାନ୍ତି। ତେଣୁ ଭଗବାନ ଯେଉଁ ଆସିକି ଉପସ୍ଥିତ ହୋଇଗଲେ, ଏହିଭଳି ଭାବରେ ତାଙ୍କୁ ପତି ରୂପରେ ବରଣ କଲେ ଏଇ ସ୍ତ୍ରୀ ଲୋକମାନେ 16,100। ତେଣୁ ଏଇ ଭଗବାନ ଦର୍ଶନ କରି ଏଇସବୁ ହେଉଛି। ଜୀବ ଗୋସ୍ୱାମୀ ତାଙ୍କର ଟୀକାରେ କହୁଛନ୍ତି ଲଘୁ ବୈଷ୍ଣବ ତ ଶୁଣିରେ, ଅଭିତ କହିଲେ ସର୍ବତୋ ଭାବେ ନ ଇଷ୍ଟଂ, ପୂର୍ଣ୍ଣ ଭାବରେ ଇଚ୍ଛା କଲେ ମଧ୍ୟ 10% ବା 20% ନା। ଅଭିଷ୍ଟ ଶବ୍ଦର ଅର୍ଥ, ଅଭିତ ଶବ୍ଦର ଅର୍ଥ ହେଉଛି ଅଭିଷ୍ଟ, ଅଭିଷ୍ଟ ଶବ୍ଦରେ ଅଭିତ କହିଲେ ସର୍ବତୋ ଭାବେ ନ ଇଷ୍ଟଂ, ଅଭିଷ୍ଟ ଶବ୍ଦର ଅର୍ଥକୁ ବ୍ୟୁତ୍ପତ୍ତି ଏହିଭଳି ଭାବେ କରିଛନ୍ତି। ଅଭିତ କହିଲେ, ଅଭିଷ୍ଟ କହିଲେ ଅଭିତ କହିଲେ ସର୍ବତ ଭାବ ନା ଇଷ୍ଟଂ, ଅତ୍ୟନ୍ତ ପ୍ରିୟ, ସବୁ ଭାବରେ ତାଙ୍କୁ ପ୍ରିୟ ଲାଗୁଥିଲା। ଏବଂ ଚିରାଦ ବାଞ୍ଛିତ, ଚିରାଦ ଏଠିକୁ ବର୍ଣ୍ଣନା କରାଯାଏ, ଚିରାଦ ପିଲାଦିନରୁ ସେ ତାଙ୍କୁ ଚିନ୍ତା କରୁଥିଲେ କୃଷ୍ଣ ଭଗବାନ କୃଷ୍ଣଙ୍କୁ ବିବାହ କରିବେ, ପିଲାଦିନରୁ ବାଞ୍ଛିତ ଇଚ୍ଛା କରିଥିଲେ, ଚିରାଦ ବାଞ୍ଛିତ। ତେଣୁ ଦୈବେ ନ କହିଲେ ପ୍ରାଚୀନ ତଦ ଭକ୍ତି ରୂପେଣ ଉପସାଧିତଂ ପ୍ରାପିତଂ, ଦୈବ ଉପସାଧିତଂ ଶବ୍ଦର ଅର୍ଥରେ ଜୀବ ଗୋସ୍ୱାମୀ କହୁଛନ୍ତି, ଦୈବ କହିଲେ, ଦୈବେନ କହିଲେ ପ୍ରାଚୀନ ତଦ ଭକ୍ତି ରୂପେଣ, ସେ ଯେଉଁ ଭକ୍ତି କରିଥିଲେ ଭଗବାନଙ୍କୁ, ମାନେ ଭଗବାନ ଭକ୍ତି ନ କରିଥିଲେ ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ, ଏତେ ସହଜ ବସ୍ତୁ ନୁହଁ ଭଗବାନ। ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଯେତେବେଳେ ପଞ୍ଚମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରିୟବ୍ରତ ବଂଶ ବିଷୟରେ କହୁଛନ୍ତି, ସେହି ସମୟରେ ଶ୍ଳୋକଟି ରହିଛି, କହୁଛନ୍ତି ଭଗବାନ ବହୁତ ସହଜରେ ରାଜନ ପତିର ଗୁରୁ ଅଳଂ ଭବତାଂ ଯଦୂନାଂ ଦୈବଂ ପ୍ରିୟ କୁଳପତି କୁହଚ କିଙ୍କର ଭୋ ଆସ୍ତୁ ଏବଙ୍ଗ ଭଗବାନ ଭଜତା ମୁକୁନ୍ଦୋ ମୁକ୍ତି ଦଦାତି କରିଛି ସ୍ମାନ ଭକ୍ତି ଯୋଗମ। ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, ପ୍ରିୟବ୍ରତଙ୍କର ବଂଶ ବର୍ଣ୍ଣନା କରୁଛନ୍ତି, ତା ପୂର୍ବରୁ ଉତ୍ତାନପାଦଙ୍କ ବିଷୟରେ ବର୍ଣ୍ଣନା କରିଥିଲେ, ତା ପୂର୍ବରୁ ଯେଉଁ ରହିଛନ୍ତି ସ୍ୱାମୀଙ୍କର ତିନି କନ୍ୟା ଦେବୌତୀ ଆକୃତି ପ୍ରସୂତି, ଏମାନେ ସବୁ ଭଗବାନଙ୍କ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ କଥା ଯେତେବେଳେ ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ସେ ଭାବୁଛନ୍ତି ଆମେ ବହୁତ ବଡ଼ ଭାଗ୍ୟହୀନ, ସେମାନେ ବହୁତ ବଡ଼ ଭାଗ୍ୟବାନ। ଏଇଭଳି ଭାବରେ ତାଙ୍କର ମନୋଭାବକୁ ଜାଣିକରି ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଛନ୍ତି, ଭଗବାନ ତୁମର ଅତି ପ୍ରିୟ, ରାଜନ ପତି କେତେବେଳେ ତୁମର କାହାର ଯାଦବମାନଙ୍କ ସେ ପତି ରୂପରେ ଆସୁଛନ୍ତି, ଏଇଭଳି ଭାବରେ ସବୁ କହିକିରି, କିନ୍ତୁ ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ସ୍ମରଣ ଭକ୍ତି ଯୋଗମ, କିନ୍ତୁ ଭକ୍ତିଟାକୁ ଏତେ ସହଜରେ ଦିଅନ୍ତି ନାହିଁ, ସେ ତୁମର କିଙ୍କର ହୋଇକରି କାର୍ଯ୍ୟ କରିଛନ୍ତି, ତୁମ ଏଭଳି ଭକ୍ତ ତୁମେ ଭଗବାନ ତାଙ୍କର, ତୁମର ସେ କିଙ୍କର ହୋଇକରି କାର୍ଯ୍ୟ କରିଛନ୍ତି, ତୁମ ଭଳି ଭାଗ୍ୟ ଆଉ କାହାର ଅଛି, ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ହେଉଛି, ଏ ଶ୍ଲୋକଟି କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଏଠି ଦୈବ ଉପସ୍ଥିତି ତୁମ ଶବ୍ଦର ଅର୍ଥରେ ଜୀବ ଗୋସ୍ୱାମୀ କହୁଛନ୍ତି, ଦୈବେନ କହିଲେ ପ୍ରାଚୀନ ତତ୍ ଭକ୍ତି ରୂପେଣ, ପିଲାଦିନରୁ ଭଗବାନଙ୍କୁ ସେ ଭକ୍ତି କରୁଛନ୍ତି, ଭଗବାନ କଥା ଶ୍ରବଣ କରୁଛନ୍ତି, ଭଗବାନଙ୍କର କ'ଣ ଭଗବାନଙ୍କ ନାମ କୀର୍ତ୍ତନ କରୁଥିବେ, ଏଇଭଳି ଭାବରେ ଯେଉଁ ଭକ୍ତିର 9ଟି ଅଙ୍ଗ ରହିଛି ସେ ପାଳନ କରୁଥିଲେ, ଏବଂ ଯେଉଁ ସେମାନେ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିକି ଭୋଗ ଅର୍ପଣ କରି ସେ ପ୍ରସାଦ ଖାଉଥିବେ, ଏଇଭଳି ଭାବରେ ଭକ୍ତି କରୁଥିଲେ ପିଲାଦିନରୁ, ପ୍ରାଚୀନ ତତ୍ ଭକ୍ତି ରୂପେଣ ଉପସାଧିତଂ ଉପସାଧିତ ଅର୍ଥ ହେଉଛି ପ୍ରାପିତଙ୍କୁ, ଯେଉଁ ପିଲାଦିନରୁ ଯେଉଁ କାର୍ଯ୍ୟ କରୁଥିଲେ ବା ଏଇଟାକୁ କହନ୍ତି ସାଧନ, ସାଧନର ସିଦ୍ଧି ଆଜି ପ୍ରାପ୍ତ ହେଲେ ସେମାନେ ଭକ୍ତି ଯେଉଁ କରିଥିଲେ ଆଜି ପର୍ଯ୍ୟନ୍ତ ଭକ୍ତି କରିକି ଆସୁଥିଲେ, ଭକ୍ତି ଫଳରେ ଆଜି ଭଗବାନଙ୍କୁ ସେ ଦର୍ଶନ କଲେ ଏବଂ ଭଗବାନ ମଧ୍ୟ ପରେ ତାଙ୍କୁ ଗ୍ରହଣ କରିବେ, ପତ୍ନୀ ରୂପରେ ଗ୍ରହଣ କରିବେ, ଯେଉଁ କଥା ରହିଛି। ତେଣୁ ତାଙ୍କର ସେ କନ୍ୟାମାନଙ୍କର କେତେ ଆନନ୍ଦର ସୀମା କହିହେବ ନାହିଁ, ତାଙ୍କର କେତେ କଷ୍ଟ ସହି ସ୍ୱୀକାର କଲେ, ତଥା ସେ କଷ୍ଟ କଲେ କୃଷ୍ଣ ମିଳନ୍ତି, ସେ ଭଳି ଭାବ ତାଙ୍କୁ ହେଲା। ସେ ନରକ ଯେତେବେଳେ ବାନ୍ଧିକି ନେଇଯାଇଥିଲା ବା ତାଙ୍କୁ ବନ୍ଦୀକି ନେଇଯାଇଥିଲା ସେତେବେଳେ କ'ଣ ଚିନ୍ତା କରୁଥିବେ ସେମାନେ, ଭଗବାନ ମୋତେ ରକ୍ଷା କରିବେ ଏଇଭଳି ଭାବେ ଚିନ୍ତା କରୁଥାଇପାରନ୍ତି। କିନ୍ତୁ ଆଜି ଯେତେବେଳେ ଭଗବାନ ଆସିଲେ ନରକାକୁ ହତ୍ୟା କଲେ, ନରକାସୁରକୁ ହତ୍ୟା କରିକିରି ତାଙ୍କ ପାଖରେ ଆସି ଉପସ୍ଥିତ ହୋଇଛନ୍ତି, ତେଣୁ ତାଙ୍କୁ ପତି ରୂପରେ ବରଣ କଲେ ଏବଂ ଭଗବାନ ମଧ୍ୟ ତାଙ୍କୁ ପତ୍ନୀ ରୂପେ ବରଣ କରି ସବୁ ବର୍ଣ୍ଣନା କରାଯିବ। 16,100 ବିବାହ ପୂର୍ବରୁ ସବୁ ତିଆରି ହୋଇଯାଇଥିଲା, ରାତାରାତି ସବୁ ତିଆରି ହୋଇଯାଇଥିଲା, 16,108 ମହଲ ଥିଲା ଭଗବାନଙ୍କର, ସେତେବେଳେ ଭଗବାନ ବିବାହ କରିନଥିଲେ। 16,108 ମହଲ ଭଗବାନ ଜାଣନ୍ତି କ'ଣ ହେବ, 16,108 ରାଣୀ ସେ ବିବାହ କରିବେ। ତେଣୁ ଇଏ ଯେଉଁ ରହିଛନ୍ତି ବିଶ୍ୱକର୍ମା, 16,108 ମହଲ ତିଆରି କରିଥିଲେ, ପ୍ରତି ରାଣୀଙ୍କ ପାଇଁ ଗୋଟେ ଗୋଟେ ମହଲ ତିଆରି କରାଯାଇଥିଲା। ହଁ ଆଚ୍ଛା ଆଚ୍ଛା, ତେଣୁ ଏ ଯେଉଁ କରିଥିଲେ 16,100 ହେଇଥିଲା, ଇଏ ଭଗବାନ ଯେଉଁ ବିବାହ କରିବେ ଏକ ସମୟରେ ସବୁ ସବୁ ସ୍ଥାନରେ ବିବାହ କରିବେ ଭଗବାନ, ଇଏ ଗୋଟେ ଅଦ୍ଭୁତ ଭଗବାନଙ୍କ ଲୀଳା। ଏକ ସମୟରେ ଖାଲି ଯେ ଭଗବାନ ନିଜକୁ ବିସ୍ତାର କରିବେ ତା ନୁହଁ, ତାଙ୍କର ପିତା ମାତା ଯେଉଁମାନେ ସବୁ ସେ ବିବାହ କାର୍ଯ୍ୟରେ ଯୋଗ ଦେବେ ସମସ୍ତେ 16,108 ସେଟ୍ ହୋଇଯାଇଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି କଥା, ଏସବୁ କଥା ପରେ ଆସିବ। ତେଣୁ ଆଜି ଏଇଭଳି ଭାବରେ ଆମର ବହୁତ କଥା ଥିଲା କହିବା ପାଇଁ, ଟୀକା ମାନେ ଟୀକାକାର ରହିଛି, ଆମର ସମୟ ହୋଇଯାଇଛି। ତେଣୁ ଆମର କଥା ଗୋଟିଏ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ।